The real constitutional position of the living entity is that of subordination to the Supreme Lord, who is pure knowledge. When one is deluded into separation from this pure knowledge, he becomes controlled by illusory energy and cannot understand the Supreme Personality of Godhead. The illusory energy is manifested in the duality of desire and hate. Due to desire and hate, the ignorant person wants to become one with the Supreme Lord and envies Krishna as the Supreme Personality of Godhead. Pure devotees who are not deluded or contaminated by desire and hate can understand that Lord Sri Krishna appears by His internal potencies. But those who are deluded by duality and nescience think that the Supreme Personality of Godhead is created by material energies. This is their misfortune. Such deluded persons symptomatically dwell in dualities of dishonor and honor, misery and happiness, woman and man, good and bad, pleasure and pain, etc. Thinking, this is my wife, this is my house. I am the master of this house. I am the husband of this wife. These are the dualities of delusion. Those who are so deluded by dualities are completely foolish and therefore cannot understand the Supreme Personality of Godhead.
ତେଣୁ ଆଜିର ଏଇ ଶ୍ଳୋକ ଭଗବାନ କହୁଛନ୍ତି, ଯଦି ପ୍ରଶ୍ନ ହବ ଯେ କେବେ ଏ ବଦ୍ଧ ଜୀବର ଏ ପତନ ହେଇଛି, ଭୌତିକ ଜଗତରେ କେବେଠୁ ଆସିଛି, ଏଇ ପ୍ରଶ୍ନର ଉତ୍ତରରେ ଏଇ କଥାଟା ଭଗବାନ କହୁଛନ୍ତି ଯେ ଯେତେବେଳେ ଜଣେ ଇଚ୍ଛା ଦ୍ୱେଷ, ଆମ ଏ ଭୌତିକ ଜଗତ ହେଉଛି ରିଲେଟିଭ୍ ୱାର୍ଲ୍ଡ ବା ଆପେକ୍ଷିକ ଜଗତ, ଏଠି ସବୁ ଜିନିଷ ଜଣ ଗୋଟେ ସହିତ ତୁଳନା କରି ଆମେ ଜିନିଷ ଜାଣୁଛୁ, ଏଇଟା ଆବସଲ୍ୟୁଟ୍ ୱାର୍ଲ୍ଡ ନୁହଁ, ମାନେ ଅଦ୍ୱୟ ଜଗତ ନୁହଁ, ଏଇଟା ହେଉଛି ଦ୍ୱୈତମୟ ଜଗତ। ଏଇଟା ଆମେ ଦ୍ୱୈତମୟ ଜଗତରେ ଥିବା ତ ସବୁକିଛି ଦ୍ୱୈତ ଜିନିଷ ଆମେ ଚିନ୍ତା କରୁଛେ, ଆମେ ଅଦ୍ୱୈତ କଥା ଚିନ୍ତା କରିପାରୁନୁ, କାରଣ ଆମେ ଦ୍ୱୈତମୟ ଦ୍ୱୈତ ଜଗତରେ ଅଛେ। ଏଠି ସବୁ ବିପରୀତ ଜିନିଷ ରହିଛି, ଇଚ୍ଛା ଦ୍ୱେଷ, ସୁଖ ଦୁଃଖ, କେତେବେଳେ ମାନ ମିଳୁଛି, କେତେବେଳେ ଅପମାନ ମିଳୁଛି, କେତେବେଳେ ପୁରୁଷ ସ୍ତ୍ରୀ, ଏଇ ବିଭିନ୍ନ ପ୍ରକାର ସବୁ ବିପରୀତ ଜିନିଷ ସବୁ ଏ ଭୌତିକ ଜଗତରେ ରହିଛି। ତେଣୁ ଆମେ ଦ୍ୱୈତ ଜଗତରେ ଯେଉଁ ରହୁଛେ, ଏ ଦ୍ୱୈତ ଜଗତରେ ରହିଥିବା ଯେଉଁ ଆମେ ଅଦ୍ୱୈତ ବିଷୟ ଅଦ୍ୱୟ ଜ୍ଞାନ ବିଷୟରେ ଆମେ ଚିନ୍ତା କରିପାରୁନେ, ସବୁ ଜିନିଷ ଆମେ ଚିନ୍ତା କରୁଛେ ଏଇଟା ଅଛି ମାନେ ତା'ର ବିପରୀତ ଜିନିଷଟା ଥିବ, ଏଇଭଳି ଭାବରେ ଆମେ ଚିନ୍ତା କରି ଚାଲିଛେ। ତେଣୁ ଇଏ ଏଇ ଭୌତିକ ଜଗତରେ ହିଁ ସେ ଦ୍ୱୈତ ଜିନିଷଟା ରହୁଛି, ଦ୍ୱନ୍ଦ୍ୱ ମାନେ ଡୁଆଲିଟି ବା ଦୁଇ ପ୍ରକାର ଜିନିଷ ରହୁଛି ଦ୍ୱନ୍ଦ୍ୱମୟ ଜଗତ। କିନ୍ତୁ ଚିତ୍ ଜଗତ ଯେଉଁ ରହୁଛି, ଏହାର ଉର୍ଦ୍ଧ୍ୱରେ ଯେଉଁ ଚିତ୍ ଜଗତ ସେଥିରେ ଏଇ ବିପରୀତ ଜିନିଷ ନାହିଁ, ସେଠି ସେଇଟା ସେଥିପାଇଁ କହୁଛି ଆବସଲ୍ୟୁଟ୍ ୱାର୍ଲ୍ଡ ବା ଅଦ୍ୱୟ ଜଗତ। ସେଠି ଆଉ ସୁଖ ଦୁଃଖ ବା ଇଚ୍ଛା ଦ୍ୱେଷ ଏଇସବୁ ଜିନିଷ ଯେଉଁ ବିପରୀତ ଜିନିଷ ସେଠି ସେସବୁ ଜିନିଷ ତେଣୁ ଆମର ଯେତେବେଳେ ବହୁତ ଜୀବର ପ୍ରଭୁପାଦ ମହାରାଜ କହୁଛନ୍ତି ଆମେ ଭଗବାନଙ୍କର ଅଂଶ, କିନ୍ତୁ ଆମର ଯେତେବେଳେ ଭଗବାନଙ୍କର ଯେଭଳି ଭାବରେ ଭଗବାନ ହେଉଛନ୍ତି ପୂର୍ଣ୍ଣ ସ୍ୱାଧୀନ, ତେଣୁ ଆମେ ଭଗବାନଙ୍କର ଅଂଶ ହିସାବରେ ଆମର ମଧ୍ୟ ସ୍ୱାଧୀନତା ଟିକେ ରହିଛି ଏବଂ ଭଗବାନ ସେ ସ୍ୱାଧୀନତାରେ ହସ୍ତକ୍ଷେପ କରନ୍ତି ନାହିଁ। ତେଣୁ ଏଇ ସ୍ୱାଧୀନତାର ଯେତେବେଳେ ଆମେ ଅପବ୍ୟବହାର କରୁଛେ ସେତେବେଳେ ଆମର ଏଇସବୁ ଜିନିଷ ସବୁ ଆସୁଛି, ଉପଭୋଗ କରିବା ପାଇଁ ଯେତେବେଳେ ଆମର ଇଚ୍ଛା ଜାଗ୍ରତ ହେଉଛି ସେତେବେଳେ ଇଚ୍ଛା ଦ୍ୱେଷ ଜିନିଷରେ ଆସୁଛି, ଇଚ୍ଛାଟା ଆସୁଛି ଉପଭୋଗ କରିବା ପାଇଁ, ଦ୍ୱେଷ ଆସୁଛି ଯେଉଁଟାକୁ ଆମେ ଦୁଃଖ କଷ୍ଟ ଭୋଗ କରୁଛୁ ସେଥିରୁ ଆମେ ଦୂରେଇ ଦୂରେଇ ଯିବା ପାଇଁ ସେଇଟାକୁ ଆମେ ଦ୍ୱେଷ କରୁଛୁ। କିଏ ଚାହୁଁନି ଦୁଃଖ ଚାହୁଁନି, କିଏ ସମସ୍ତେ ଚାହୁଁଛନ୍ତି ସୁଖରେ ରହିବା ପାଇଁ, ତେଣୁ ସୁଖକୁ ସମସ୍ତେ ଇଚ୍ଛା କରୁଛନ୍ତି ଦୁଃଖକୁ ଦ୍ୱେଷ କରୁଛନ୍ତି, ବା ଜଣେ ଯେତେବେଳେ ସମ୍ମାନିତ ହେଉଛି ସେତେବେଳେ ସେଇଟାକୁ ଇଚ୍ଛା କରୁଛି, ଯେତେବେଳେ ଅସମ୍ମାନିତ ହେଉଛି ସେତେବେଳେ ସେଇଟାକୁ ଦ୍ୱେଷ କରୁଛି, ବା ସେ ଯେଉଁ ଲୋକ ଯିଏ ସମ୍ମାନ ଦେଉଛି ତାକୁ ଇଚ୍ଛା ତାକୁ ଭଲ ପାଉଛି ଏବଂ ଯେଉଁମାନେ ଅସମ୍ମାନ କରୁଛନ୍ତି ତାକୁ ଘୃଣା କରୁଛି ବା ଦ୍ୱେଷ ତାଙ୍କୁ କରୁଛି। ତେଣୁ ଏଇ ଇଚ୍ଛା ଦ୍ୱେଷ ଏଇଥିରୁ ସମୁଚ୍ଛେନ ଦ୍ୱନ୍ଦ୍ୱ ମୋହେନ ହାସ, ଏ ଭୌତିକ ଜଗତରେ ଯେଉଁ ଆସୁଛନ୍ତି ଦ୍ୱନ୍ଦ୍ୱ ମୋହ ଏସବୁ ରହୁଛି, ଦ୍ୱନ୍ଦ୍ୱ ମାନେ ଦୁଇ ପ୍ରକାର ଜିନିଷ ସବୁ ରହୁଛି, ଏଇଟା ପ୍ରକୃତରେ ମୋହ ହେଇଥିବା ହେତୁ ହିଁ ଏସବୁ ଜିନିଷ ଆସୁଛି। ତେଣୁ ଅନ୍ତିମରେ ଅର୍ଜୁନଙ୍କୁ ଯେତେବେଳେ ଭଗବାନ ପଚାରିବେ ଯେ ତମର କ୍ୱଚିତ୍ ଏ ତ ସୁତଂ ପାର୍ଥ ତୋୟା କ୍ରମେଣ ଚେତ ସା କ୍ୱଚିତ୍ ଅଜ୍ଞାନ ସମୂହ ପ୍ରଣଷ୍ଟ ସେ ଧନଞ୍ଜୟ, ଏଇ ଯେଉଁ ଇଚ୍ଛା ଦ୍ୱେଷ ଏ ଯେଉଁ ମୋହ ଏଇସବୁ ଜିନିଷ ଯେଉଁ ରହୁଛି ଲୋକମାନଙ୍କର ଏଇଟା ତମର ଅଛି ନା ଚାଲିଗଲା, ମୁଁ ସବୁ ସବୁ ଭଗବତ ଗୀତାରେ ସବୁ ଜ୍ଞାନ କହିସାରିଲା ପରେ ଅନ୍ତିମରେ ଭଗବାନ ଏଇ ପ୍ରଶ୍ନ ପଚାରୁଛନ୍ତି ଅର୍ଜୁନ। ତେଣୁ ଅର୍ଜୁନ ସେଇଠି କହୁଛନ୍ତି ଯେ ନଷ୍ଟ ମୋହ ସ୍ମୃତି ଲବ୍ଧା ତ୍ୱତ୍ପ୍ରସାଦାତ୍ମ୍ୟାଚ୍ୟୁତ ସ୍ଥିତୋସ୍ମୀ ଗତ ସନ୍ଦେହ କରି ସେ ବର୍ତ୍ତମାନ ମୋହ ସେଠି ମୋର ନଷ୍ଟ ହେଇଯାଉଛି, ଆମେ ବର୍ତ୍ତମାନ ମୋହରେ ଅଛୁ, ଆମେ ଯାହା ସବୁ ଚିନ୍ତା କରୁଛୁ ସବୁ ମୋହାଚ୍ଛନ୍ନ ସେ ମୋହ ଥିବା ହେତୁ ଆମେ ପ୍ରକୃତ ଜିନିଷଟାକୁ ଆମେ ଦେଖିପାରୁନା। ତେଣୁ ଏଇ ମାୟାମୟ ଜଗତ ଏଇଟା ହେଉଛି ମାୟା ଜଗତ ମାନେ ଏସବୁ ଜିନିଷ ବିପରୀତ ଭଳି ପ୍ରତିଭାତ ହେଉଛି, ମାୟାର ଅର୍ଥ ହେଉଛି ଯେଉଁଟା ନୁହଁ ସେଇଟାକୁ ମାୟା ବୋଲି କୁହାଯାଉଛି, ମାଆର ଅର୍ଥ ନୁହଁ ଏହା ଅର୍ଥ ଏଇଟା ଯେଉଁଟା ନୁହଁ ଏ ଭୌତିକ ଜଗତଟାକୁ ଆମେ ଭାବୁଛେ ଏ ହେଉଛି ମାନେ ଏ ହେଉଛି ଉପଭୋଗର ଜଗତ, ଭୌତିକ ଜଗତରେ ଆମେ ଆସୁଛେ ମାନେ ଏଇଠି ଆମେ ଉପଭୋଗ କରି ଚାଲିବା ବା ବିଭିନ୍ନ ପ୍ରକାର ଆନନ୍ଦ ଉପଭୋଗ ମାନେ ଖୋଜି ଚାଲିଛି, କିନ୍ତୁ ଏଇଟା ପ୍ରକୃତ ଭୌତିକ ଜଗତରେ ସେଇଟା ନୁହଁ, ଏଇଟା ଆମର ଯେହେତୁ ମୋହଗ୍ରସ୍ତ ହେଇକି ଅଛେ ଆମର ଅବିଦ୍ୟାଗ୍ରସ୍ତ ହେଇକି ରହିଛେ, ଅବିଦ୍ୟା ମୋହର ଆଉ ଗୋଟେ ଅର୍ଥ ବି ଅବିଦ୍ୟା ବୋଲି କୁହାଯିବ, ତେଣୁ ଅବିଦ୍ୟାଗ୍ରସ୍ତ ହେଇକି ଥିବା ହେତୁ ଆମେ ଭାବୁଛେ ଏ ଭୌତିକ ଜଗତଟା ଆନନ୍ଦମୟ, କିନ୍ତୁ ଭଗବାନ କହୁଛନ୍ତି ଏ ଭୌତିକ ଜଗତଟା ହେଉଛି ଦୁଃଖମୟ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ୍ତର୍ଶନ ଭଗବତ ଗୀତା ତ୍ରୟୋଦଶ ଅଧ୍ୟାୟରେ ଜ୍ଞାନ ସମ୍ବନ୍ଧରେ ଯେଉଁ କହୁଛନ୍ତି ଭଗବାନ ସେଠି କହୁଛନ୍ତି। ଯିଏ ଏଇଟା ଜାଣୁଛି ଭୌତିକ ଜଗତ ହେଉଛି ପ୍ରକୃତରେ ଯେଉଁ ବିଭିନ୍ନ ଅନେକ ପ୍ରକାର ଦୁଃଖ ଅଛି ଏବଂ ତାଠାରୁ ମୁଖ୍ୟ ଦୁଃଖ ହେଉଛି, ସେସବୁ ଦୁଃଖମାନଙ୍କ ଭିତରେ ମୁଖ୍ୟ ଦୁଃଖ ହେଉଛି ଚାରୋଟି, ଜନ୍ମ ମୃତ୍ୟୁ ଜରା ବ୍ୟାଧି। ଏ ହେଉଛି ଏଇ ଦୁଃଖକୁ ଜଣେ ଦୁଃଖ ଦୋଷାଣୁ ଦର୍ଶନ, ଜଣେ ଯେତେବେଳେ ଏଇ ଦୁଃଖ ବା ଏଇ ଏଇସବୁ ଦୋଷକୁ ଯେତେବେଳେ ଦେଖିବ ସେତେବେଳେ ସେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେଉଛି ବିଷୟ। ତେଣୁ ଏ ଭୌତିକ ଜଗତରେ ସମସ୍ତେ ଯେହେତୁ ମୋହଗ୍ରସ୍ତ ହେଇକି ରହିଛନ୍ତି ତେଣୁ ପ୍ରକୃତ ଜିନିଷଟା ବି ସେମାନେ ଜାଣିପାରୁନାହାନ୍ତି। ତେଣୁ ସେଥିପାଇଁ ଅର୍ଜୁନ କହିଲେ ମୋର ମୋହ ନଷ୍ଟ ହେଇଯାଇଛି। ଆମର ଭଗବତ ଗୀତା ଗୁପ୍ତ ଅଧ୍ୟାୟରେ ଯେଉଁ ଭଗବାନ କହୁଛନ୍ତି କେମିତି ଜଣେ ମୋହାଗ୍ରସ୍ତ ହୁଅନ୍ତି, ଯେତେବେଳେ ଧାୟତ ବିଷୟାନ୍ ପୁଂସ ସଙ୍ଗସ୍ତେଷୁ ପ୍ରଜାୟତେ ସଙ୍ଘାତ ସଞ୍ଜାୟତେ କାମ କାମାତ୍ କ୍ରୋଧୋ ବିଜାୟତେ କ୍ରୋଧାତ୍ ଭବତି ସମ୍ମୋହ ସମ୍ମୋହାତ୍ ସ୍ମୃତି ବିଭ୍ରମ ସ୍ମୃତିଭ୍ରଂଶାତ୍ ବୁଦ୍ଧିନାଶ ବୁଦ୍ଧିନାଶାତ୍ ପ୍ରଣଶ। ଆମର ବୁଦ୍ଧି ଯେଉଁ ଅବିଦ୍ୟା ଦ୍ୱାରା ଆମେ ଗ୍ରସ୍ତ ହେଉଛେ କେମିତି ହେଉଛେ, ତାର କାରଣ କ'ଣ ନା ଏଇଭଳି ଭାବରେ ତା'ର ଏଇଭଳି ଭାବରେ ଆରମ୍ଭ ହେଉଛି। ପ୍ରଥମେ ଆମର ବିଷୟ ଚିନ୍ତା ଆସୁଛି, ଭୋଗ କରିବା ପାଇଁ ଆମେ ଚିନ୍ତା କରୁଛୁ, ଧାୟତ ବିଷୟ। ତେଣୁ ଏଇ ଯେଉଁ ସଙ୍ଘ ଆମେ କରୁଛେ, ବିଷୟର ସଙ୍ଘ ଆମେ କରୁଛେ, ଏଇଥିରୁ ଧାୟତ ବିଷୟ ପୁରୁଷ ସଙ୍ଘ ସେଇଥିରୁ ସଙ୍ଘ ଜାତ ହେଉଛି ଉପଜାତ ସଙ୍ଘାତ ସଞ୍ଜାତ କାମ, ଏଇ ସଙ୍ଘରୁ ଆସୁଛି କାମନା ଆସୁଛି ଆମର। ତେଣୁ କାମନା ଯେତେବେଳେ ବାଧାପ୍ରାପ୍ତ ହେଉଛି ସେତେବେଳେ କ୍ରୋଧ ଆସୁଛି, କାମାତ୍ କ୍ରୋଧ ବିଜାତ, ଏବଂ କ୍ରୋଧରୁ ଆସୁଛି କ୍ରୋଧାତ୍ ଭବତୀ ସମ୍ଭବ ମୋହଟା ସେଇଠୁ ଆସୁଛି। ତେଣୁ ଏଇ ଅର୍ଜୁନ ଯେତେବେଳେ ତାଙ୍କର କାମନା ତାଙ୍କର କାମନା କ'ଣ ଥିଲା ନା ଏମାନେ ସବୁ ମୋର ବନ୍ଧୁବାନ୍ଧବ, ଏମାନେ ସବୁ ଭାଇ, ଏମାନେ ଗୁରୁଜନ, ଏମାନେ ସବୁ ଇଏ ଇଏ ହେଉଛି ଶରୀର ସମ୍ବନ୍ଧ ଚିନ୍ତାଧାରାରେ ସେ ଚିନ୍ତା କରୁଥିଲେ। ତେଣୁ ସେଇଟା ଶରୀର ସମ୍ବନ୍ଧ ଚିନ୍ତା ହେଇଥିବା ହେତୁ ତାଙ୍କର ମୋହ ରହିଥିଲା। କିନ୍ତୁ ଭଗବାନ ଯେତେବେଳେ ପ୍ରକୃତରେ ଆମେ କିଏ ଆମେ ଶରୀର ନୁହଁ ଏଇ ଧାରଣାଟା ହେଉଛି ପ୍ରାଥମିକ ଧାରଣା। ଏଇ ଜ୍ଞାନ ଶତକଡ଼ା ଅନୁସତ ଭାବ ଲୋକଙ୍କର ରହୁଛି ଯେ ଆମେ ହେଉଛେ ଆତ୍ମା ବୋଲି, ଶତକଡ଼ା ଅନୁସତ ଭାବ ଲୋକଙ୍କର ଏ ଜ୍ଞାନଟା ରହୁଛି। ସେମାନେ ଶରୀର ସମ୍ବନ୍ଧୀୟ ଚିନ୍ତା କରୁଛନ୍ତି, ସେମାନେ ଭାବୁଛନ୍ତି ଆମେ ଏ ଶରୀର ସମ୍ବନ୍ଧୀ ଯିଏ ରହିଲେ ତାଙ୍କ ପାଇଁ ଆମେ କାର୍ଯ୍ୟ କରିବା, ଏଇଟା ହେଉଛି ଆମ ଶରୀର ଆମ ଜୀବନର କର୍ତ୍ତବ୍ୟ, ଏଇଭଳି ଭାବରେ ସେମାନେ ଚିନ୍ତା କରୁଛନ୍ତି। ତେଣୁ ଅର୍ଜୁନ ସେଭଳି ଭାବରେ ଯେତେବେଳେ ଚିନ୍ତା କରୁଥିଲେ ଭଗବାନ କହୁଛନ୍ତି ନା ନା ତମେ ଶରୀର ନୁହଁ, ତମେ ହେଉଛେ ଦେହି ନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀର ତତ୍ର ନ ମୁହେ। ଇଏ ହେଉଛି ପ୍ରାଥମିକ ଜ୍ଞାନ ଭଗବାନ ବସୁ। ଆମେ ଛୋଟ ପିଲା ଥିଲେ କୁମାର, ଛୋଟ ପିଲାରୁ ପୁଣି କୁମାର ଅବସ୍ଥା ଆସିଲେ, କୁମାର ଅବସ୍ଥାରୁ ଯୌବନ ଅବସ୍ଥା ପ୍ରାପ୍ତ ହେଉଛେ, ଯୌବନ ଅବସ୍ଥାରୁ ପୁଣି ବାର୍ଦ୍ଧକ୍ୟ ଅବସ୍ଥା ପ୍ରାପ୍ତ ହେବା। ତେଣୁ ଇଏ ଶରୀର ପରିବର୍ତ୍ତନ ହେଲେ ମଧ୍ୟ ଆମର ପରିବର୍ତ୍ତନ ହେଉନି। ତେଣୁ ଦେହି ଏବଂ ଦେହ ଭିତରେ ଯେଉଁ ତଫାତ୍ ଅଛି ଏଇ ଜ୍ଞାନଟା, ଇଏ ହେଉଛି ପ୍ରାଥମିକ ଜ୍ଞାନ, ଇଏ ହେଉଛି ଆତ୍ମା ସମ୍ବନ୍ଧୀୟ ଜ୍ଞାନ। ତେଣୁ ଏଇଠୁ ଯେତେବେଳେ ଭଗବାନ ଆରମ୍ଭ କରି ଜ୍ଞାନ ସମସ୍ତ ଦେଇଛନ୍ତି ସେତେବେଳେ ଅର୍ଜୁନ ଅନ୍ତିମରେ ଭଗବାନ ଅର୍ଜୁନ ବୁଝିପାରିଲେ ଯେ ପ୍ରକୃତରେ ଆମେ ଏ ଶରୀର ନୁହଁ। ତେଣୁ ସେ କହୁଛନ୍ତି ନଷ୍ଟ ମୋହ, ମୋର ବର୍ତ୍ତମାନ ମୋହ ନଷ୍ଟ ହେଲା। ତେଣୁ ଏଠି ଯେଉଁ କହିଲେ ଭାରତ ବିଶ୍ୱାନ ପୁରୁଷ ସଙ୍ଘ ଦେଶ ପ୍ରଜାତେ ସଂଘାତ ସଂଜାତେ କାମ, କାମରୁ କ୍ରୋଧ ଆସୁଛି, କ୍ରୋଧରୁ ମୋହ ଆସୁଛି, ମୋହରୁ ସ୍ମୃତି ବିଭ୍ରମ ହେଉଛି, ସ୍ମୃତି ଯେତେବେଳେ ନଷ୍ଟ ହେଉଛି ସେତେବେଳେ ଆମର ପତନ ହେଉଛି। ତେଣୁ ଯେତେବେଳେ ମୋହ ଯେତେବେଳେ ଆମର ନଷ୍ଟ ହେଇଯାଉଛି, ନଷ୍ଟ ମୋହ ସେତେବେଳେ ଆମେ ସ୍ମୃତି ପାଇବା, ମୋହରୁ ଆମେ କ୍ରୋଧାତ୍ ଭଗବତୀ ସମ୍ଭବ ସମାଜ ସ୍ମୃତି ବିଭ୍ରମ, ମୋହ ଯେତେବେଳେ ହେଉଛି ଆମର ସ୍ମୃତି ନଷ୍ଟ ହେଇଯାଉଛି। କିନ୍ତୁ ଯେତେବେଳେ ଆମର ମୋହ ନଷ୍ଟ ହେଇଗଲା ତେଣୁ ସ୍ମୃତି ମଧ୍ୟ ଫେରି ଆସିବ, ମୋହ ନଷ୍ଟ ହେଲେ ସ୍ମୃତି ନଷ୍ଟ ହେଉଛି। ଯେତେବେଳେ ମୋହ ଯେତେବେଳେ ଆସୁଛି ସେତେବେଳେ ସ୍ମୃତି ନଷ୍ଟ ହେଉଛି, କିନ୍ତୁ ମୋହଟା ଯେତେବେଳେ ନଷ୍ଟ ହେବ ସେତେବେଳେ ସ୍ମୃତି ଫେରି ଆସିବ। ତେଣୁ ଅର୍ଜୁନ କହିଲେ ନଷ୍ଟ ମୋହ ସ୍ମୃତି ଲଭ, ମୁଁ ବର୍ତ୍ତମାନ ସ୍ମୃତି ପାଇଗଲି। ଆମର ଭଗବାନଙ୍କର ତିନୋଟି ଜିନିଷ ଆସୁଛି, ସ୍ମୃତି ଜ୍ଞାନ ଏବଂ ବିସ୍ମୃତି, ତିନୋଟି ଜିନିଷ ଆସୁଛି। ସ୍ମୃତି ନଷ୍ଟ ହେଉଛି ମାନେ ବିସ୍ମୃତି ଆସୁଛି ସେଠି। କିନ୍ତୁ ଭଗବାନ ଭଗବତ ଗୀତା ପଞ୍ଚଦଶ ପନ୍ଦର ପନ୍ଦରରେ କହିଛନ୍ତି ସେଇଟା ଯେ ଈଶ୍ୱର ସର୍ବଭୂତାନାଂ ସର୍ବସଚାହଂ ହୃଦି ସନ୍ନିବିଷ୍ଟ ମତ ସ୍ମୃତି ଜ୍ଞାନ ଅପହରଣ। ଭଗବାନଠାରୁ ଆସୁଛି ତିନୋଟି ଜିନିଷ, ସ୍ମୃତି ଜ୍ଞାନ ଏବଂ ବିସ୍ମୃତି। ତେଣୁ ଯେତେବେଳେ ଜଣେ ମୋହଗ୍ରସ୍ତ ହେଉଛି ସେତେବେଳେ ତାର ସ୍ମୃତି ବି ନଷ୍ଟ ହେଇଯାଉଛି, ଭଗବାନ ସେ ସ୍ମୃତିଟାକୁ ନଷ୍ଟ କରିଦେଉଛି, ବିସ୍ମୃତି ତାର ଆସୁଛି। କିନ୍ତୁ ଜଣେ ଯେତେବେଳେ ମୋହରୁ ମୁକ୍ତ ହେଉଛି ସେତେବେଳେ ତାର ସ୍ମୃତି ଫେରି ଆସୁଛି, ସେ ଜାଣିପାରୁଛି ପ୍ରକୃତରେ ମୁଁ କିଏ। ନଷ୍ଟ ମୋହ ସ୍ମୃତି ଲବ୍ଧା ତତ୍ ପ୍ରସାଦ, ଭଗବାନଙ୍କ କୃପା ହେଲେ ଏଇଟା ହେଇପାରିବ। ତେଣୁ ଅର୍ଜୁନ କହୁଛନ୍ତି ତସ୍ମିଙ୍କ କଥା ସନ୍ଦେହ, ମୋର ଆଉ କୌଣସି ସନ୍ଦେହ ନାହିଁ, ଆପଣ କହୁଛନ୍ତି ଏଇ ଯୁଦ୍ଧ କରିବା ପାଇଁ ମୁଁ ଆଉ କୌଣସି ସନ୍ଦେହ ନାହିଁ, ଆପଣ ଯାହା କହିବେ କରି ସେ ବଚନ ଦେବ, କାରଣ ଭଗବାନ ସମସ୍ତ ଜ୍ଞାନ ପ୍ରଦାନ କରିକିରି ମଧ୍ୟ ଅନ୍ତିମରେ କହିନାହାନ୍ତି ଯେ ତୁମେ ଯୁଦ୍ଧ କରିବନି। ଭଗବାନ କହିଲେ ଇତିତେ ଜ୍ଞାନ ଆଖ୍ୟା ତମ ଗୁହା ଦୁହେତର ମୟା ବିମୃଷ ଇତ୍ୟ ଶେଷଣ ଯଥେଚ୍ଛସି ତଥା କରୁ। ମୁଁ ତୁମକୁ ସବୁ ଜ୍ଞାନ ପ୍ରଦାନ କରିଦେଲି, ଗୁହ ଗୁହତର ଗୁହତମ ତିନି ପ୍ରକାର ଜ୍ଞାନ ଭଗବତ ଗୀତାରେ ଆମେ ପାଇବା। ଗୁହ ଜ୍ଞାନ କ'ଣ? ଗୁହ ଜ୍ଞାନ ହେଉଛି ଆତ୍ମା ସମ୍ବନ୍ଧୀୟ ଜ୍ଞାନ ହେଉଛି ଗୁହ ଜ୍ଞାନ, କାରଣ ସମସ୍ତେ ଏଇ ଶରୀର ସମ୍ବନ୍ଧୀୟ ଜ୍ଞାନରେ ରହିଛନ୍ତି। ଆଠାରୁ ଉନ୍ନତର ଜ୍ଞାନ ହେଉଛି ଗୁହ ଜ୍ଞାନ, ମାନେ ସେ ହେଉଛି ପ୍ରାଥମିକ ସିକ୍ରେଟ ଜିନିଷ ଯେଉଁଟା, ସେ ହେଉଛି ପ୍ରାଥମିକ ଜ୍ଞାନ। ଆଧ୍ୟାତ୍ମିକ ସ୍ତରରେ ସେ ହେଉଛି ପ୍ରାଥମିକ ଜ୍ଞାନ, ତାକୁ ଗୁହ ବୋଲି କୁହାଯାଉଛି। ତାଠାରୁ ଆହୁରି ଅଧିକ ଗୁହ ଯେଉଁଟାକୁ ଗୁହ ତର ବୋଲି କୁହାଯାଉଛି, ସେଇଟା କ'ଣ ନା ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ହେଉଛି ଗୁହ ତର ଜ୍ଞାନ। ଗୁହ ଜ୍ଞାନ ହେଲା ଆତ୍ମା ସମ୍ବନ୍ଧୀୟ ଜ୍ଞାନ, ଗୁହ୍ୟତର ଜ୍ଞାନ ହେଲା ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ, ଏବଂ ଗୁହ୍ୟତମ କେଉଁଟା ସବୁଠାରୁ ସିକ୍ରେଟ ଜିନିଷ, ସବୁଠାରୁ ଗୁହ୍ୟତମ ଯେଉଁଟା ସିଏ ହେଉଛି ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ହେଉଛି ସବୁଠାରୁ ଗୁହ୍ୟତମ ଜ୍ଞାନ। ତେଣୁ ତିନି ପ୍ରକାର ଜ୍ଞାନ ଭଗବତ ଗୀତାରେ ଭଗବାନ ଦେଇଛନ୍ତି। ଇଏ ହେଉଛି ଆଧ୍ୟାତ୍ମିକ ଜ୍ଞାନ, ଗୁହ୍ୟ ଗୁହ୍ୟତର ଗୁହ୍ୟତମ ତିନି ପ୍ରକାର ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି। ତେଣୁ ଭଗବାନ କହିଲେ ଇତି ଇତି ଜ୍ଞାନ ଆଖ୍ୟାତ ଗୁହା ଗୁହେତର ମୟା ବିମୃଷ ଏତେ ଅଶେଷଣ, ଏ ସବୁଗୁଡ଼ାକ ଅନେକ ପ୍ରକାର ଅନେକ ଥର ଚିନ୍ତା କର ବିମୃଷ, ଏବଂ ଯଥେଚ୍ଛସି ତଥା କର, ଯାହା ତୁମେ ଇଚ୍ଛା କରୁଛ ସେଇଟା କର। ଏଇଠି ଯେଉଁ ଇଚ୍ଛା କଥା କୁହାଗଲା, ଇଚ୍ଛା ଦ୍ୱେଷ ସମୁଦ୍ର, ଆମେ ଯେଉଁ ଇଚ୍ଛା କରୁଛେ ଏଇଟା ମୋହଗ୍ରସ୍ତ ଅବସ୍ଥାରେ ଇଚ୍ଛା, କିନ୍ତୁ ଯେତେବେଳେ ଆମର ମୋହ ନଷ୍ଟ ହେଇଯିବ ସେତେବେଳେ ଇଚ୍ଛା ହେବ ଅଲଗା ପ୍ରକାର, ସେତେବେଳେ ଇଚ୍ଛାଟା ହେଉଛି ଅନ୍ୟ ବିଳାସତା ଶୂନ୍ୟମ, ଅନ୍ୟ ଅଭିଳାଷତା ରହିବ ନାହିଁ। ଆମର ଯେହେତୁ ମୋହ ରହୁଛି ସେଥିପାଇଁ ଆମର ବିଭିନ୍ନ ପ୍ରକାର ଅଭିଳାଷ ସବୁ ଆସୁଛି, ବିଭିନ୍ନ ପ୍ରକାର ଇଚ୍ଛା ରହୁଛି। କିନ୍ତୁ ଯଦି ମୋହ ଆମର ଚାଲିଯିବ ତାହେଲେ ଆମେ ଯେଉଁ ବା ଅବିଦ୍ୟା ମୋହ ଏସବୁ ଯଦି ଚାଲିଯିବ ତାହେଲେ ଆମେ ଆମର ପ୍ରକୃତ ଇଚ୍ଛା ଆସିବ। ଆମର ଯେ ଇଚ୍ଛା ରହିବନି ତା ନୁହଁ, ସବୁବେଳ ପାଇଁ ଆମର ଇଚ୍ଛା ରହିଛି, କିନ୍ତୁ ସେ ଇଚ୍ଛାଟା ଭଗବାନଙ୍କ ସମ୍ବନ୍ଧୀୟ ଇଚ୍ଛା ହେବ। ବର୍ତ୍ତମାନ ଯେଉଁ ଇଚ୍ଛାଟା ଅଛି ଭଗବାନଙ୍କୁ ବାହ୍ୟ ଭଗବାନଙ୍କୁ ଛାଡ଼ିକିରି ଆମର ଇଚ୍ଛାଟେ ହେଉଛି ଉପଭୋଗ କରିବା ପାଇଁ, ଭଗବାନଙ୍କୁ ଛାଡ଼ିକିରି ଆମେ ଉପଭୋଗ କରିବା ପାଇଁ ଚାହୁଁଛୁ, ସେ ହେଉଛି ଇଚ୍ଛା। କାହିଁକିନା ସେଇଟା ଆମେ ମୋହଗ୍ରସ୍ତ ଅବସ୍ଥାରେ ଅଛୁ, ତେଣୁ ଇଏ ପ୍ରାଥମିକ ସ୍ତର କଥା ଏଠି ଭଗବାନ କହୁଛନ୍ତି ଯେ ଏଇ ଯେଉଁ ଇଚ୍ଛା ଆଉ ଦ୍ୱେଷ ଏଇ ଦୁଇଟି ଜିନିଷ ଯେଉଁ ରହିଛି ଆର ଉର୍ଦ୍ଧକୁ ଯଦି ଆମେ ଯିବା ତାହେଲେ ଆମେ ଏ ଦ୍ୱନ୍ଦ୍ୱ ମୋହରୁ ଉର୍ଦ୍ଧକୁ ଯଦି ଯିବା ସେତେବେଳେ ଆମେ ଭଗବାନଙ୍କ ସମସ୍ତେ ଜାଣିପାରିବା। ଏ ଦ୍ୱନ୍ଦ୍ୱ ମୋହ ଭିତରେ ଥିଲେ ଇଚ୍ଛା ଦ୍ୱେଷ ସମ୍ମୁଖୀନ ଦ୍ୱନ୍ଦ୍ୱ ମୋହେନ ଭାରତ ସର୍ବଭୂତାନି ସମୂହ, ଯେତେ ଜୀବ ଅଛନ୍ତି ଖାଲି ଯେ ମାନବ ମାନେ ଅଛନ୍ତି ତା ନୁହଁ, ଚୋରାଶୀ ଲକ୍ଷ ପ୍ରକାର ଯେଉଁ ସମସ୍ତେ ମୋହ ଏଇଠି ସମୂହ ମୋହ ଏଇଠି ରହିଛି। ଏ ମୋହ ନଷ୍ଟ ହେଲେ ସେମାନେ ପ୍ରକୃତ ସ୍ମୃତି ପ୍ରକୃତ ଜ୍ଞାନ ପ୍ରାପ୍ତ କରିବେ। ବର୍ତ୍ତମାନ ସମସ୍ତେ ମୋହ ଅବସ୍ଥାରେ ଅଛନ୍ତି, ତେଣୁ ସ୍ୱର୍ଗେ ଯାଆନ୍ତି ପରନ୍ତପ, ସ୍ୱର୍ଗେ ଏ ଏ ସୃଷ୍ଟି ହେଉଛି, ଏଇଟା ସୃଷ୍ଟି ସ୍ଥିତି ପ୍ରଳୟ ତିନୋଟି ଜିନିଷ ଏଠି ଚାଲୁଛି। ସୃଷ୍ଟିରେ ଆସିଲା ମାନେ ପ୍ରଳୟ ପୁଣି ଅନ୍ତିମରେ ପ୍ରଳୟ ହେବ, କିନ୍ତୁ ଚିତ୍ ଜାଗା ଯେଉଁ ରହୁଛି ସେଥିରେ ଆଉ ସୃଷ୍ଟି ସ୍ଥିତି ପ୍ରଳୟ ଲାଗି ରହୁନି, ସେଠି ସବୁବେଳ ପାଇଁ ରହୁଛି, ସେଇଟା ହେଉଛି ସବୁବେଳ ପାଇଁ ସନାତନ ଧାମ, ସେଥିପାଇଁ ତାକୁ ସନାତନ ରୂପ ସେଠି ଆଉ ପ୍ରଳୟ ସୃଷ୍ଟି ଏସବୁ ଜିନିଷ ସେଇଟା ସବୁବେଳ ପାଇଁ ରହୁଛି। ତେଣୁ ଯେହେତୁ ଆମେ ମୋହଗ୍ରସ୍ତ ଅବସ୍ଥାରେ ଅଛେ, ଆମର ଅବିଦ୍ୟା ଅବସ୍ଥାରେ ଅଛେ, ଅଜ୍ଞାନ ଅବସ୍ଥାରେ ଅଛେ, ମୋହ ଆମର ବିଭିନ୍ନ କାମନାରୁ କ୍ରୋଧ ତାଦେହରୁ ସମୂହ ଏସବୁ ଜିନିଷ ରହିଛେ ଆମେ, ତେଣୁ ଆମେ ପ୍ରକୃତ ମୋହରେ ସମୂହ ସ୍ମୃତି ବିଭ୍ରମ, ମୋହ ହେଲେ ଆମର ସ୍ମୃତିଟି ନଷ୍ଟ ହୋଇଯିବ, ଯେ ଆମେ ହେଉଛେ ଭଗବାନଙ୍କର ଅଂଶ, ଏ ସ୍ମୃତି ଆମର ଫେରି ମାନେ ରହୁନି, ଏ ସ୍ମୃତିଟି ଆମର ନଷ୍ଟ ହୋଇଯିବ। ତେଣୁ ସ୍ମୃତି ଯେତେବେଳେ ନଷ୍ଟ ହେଉଛି ସ୍ମୃତି ଭାଷା ବୁଦ୍ଧି ନାଶ, ସେତେବେଳେ ବୁଦ୍ଧି ମଧ୍ୟ ନଷ୍ଟ ହେଉଛି, ଏବଂ ବୁଦ୍ଧି ଯେତେବେଳେ ନଷ୍ଟ ହେଉଛି ସେତେବେଳେ ଆମର ପତନ ହେଉଛି, ଭୌତିକ ଜଗତରେ ପତନ ହେଉଛି, ତେଣୁ ଆମର ବୁଦ୍ଧି ନଷ୍ଟ, ବୁଦ୍ଧି ନାଶ ପ୍ରଣଶ ସେତେବେଳେ ଆମର ପତନ ହୋଇଯାଉଛି। ଆମେ ବର୍ତ୍ତମାନ ଆମର ବହୁତ ବୁଦ୍ଧି ଅଛି, ବୈଜ୍ଞାନିକ ମାନଙ୍କର ବହୁତ ବୁଦ୍ଧି ଅଛି, ବା ଅନ୍ୟାନ୍ୟ ଦାର୍ଶନିକ ମାନେ ହୁଅନ୍ତୁ ବା ଅନ୍ୟାନ୍ୟ ଯେଉଁମାନେ ବିଭିନ୍ନ ପ୍ରକାର ଜ୍ଞାନ ସବୁ ପ୍ରାପ୍ତ ହେଉଛନ୍ତି, ବିଭିନ୍ନ ପ୍ରକାର ଜ୍ଞାନ ଯେଉଁ ରହିଛି, ଫିଜିକ୍ସ, କେମିଷ୍ଟ୍ରି, ମ୍ୟାଥମେଟିକ୍ସ ବା ହିଷ୍ଟ୍ରି, ଜିଓଗ୍ରାଫି, ଏସବୁ ବିଭିନ୍ନ ପ୍ରକାର ଜ୍ଞାନ ସବୁ ରହିଛି। ଇଏ ମଧ୍ୟ ବୁଦ୍ଧିର ଗୋଟେ ଗୋଟେ ଅଂଶ, ଇଏ ମଧ୍ୟ ବୁଦ୍ଧି ଦ୍ୱାରା ହେଉଛି। କିନ୍ତୁ ଏ ବୁଦ୍ଧି ହେଉଛି ମୋହ, ମୋହ ଦ୍ୱାରା ଆବୃତ ହେଇକିରି ଏ ବୁଦ୍ଧି ହେଉଛି। ଏ ବୁଦ୍ଧି ସାହାଯ୍ୟରେ ଆମେ ଭଗବାନଙ୍କୁ ପ୍ରାପ୍ତ ହେଇପାରିବା ନାହିଁ। ତେଣୁ ଭଗବାନ ଭଗବତୀତାର ସପ୍ତମ ଅଧ୍ୟାୟରେ କହୁଛନ୍ତି ଯେ ନମାଂ ଦୁଷ୍କୃତିହୀନ ମୂଢ଼ା ପ୍ରପଦ୍ୟନ୍ତେ ନରାଧମ ମାୟା ଅପହୃତ ଜ୍ଞାନ ଆଶ୍ରମ ଭାବନାଶ। ଯଦିଓ ସେମାନଙ୍କର ବହୁତ ଜ୍ଞାନ ଅଛି, କିନ୍ତୁ ସେ ଜ୍ଞାନଟା ମାୟା ଦ୍ୱାରା ଅପହୃତ ହେଇଯାଇଛି। ସତ୍ୟ ରଜତମ ତ୍ରିଗୁଣ ଦ୍ୱାରା ସେ ମାୟା ଜ୍ଞାନଟା ଅପହୃତ ହେଇଯାଉଛି, ତ୍ରିଗୁଣ ଭିତରେ ସେମାନେ ରହୁଛନ୍ତି। କିନ୍ତୁ ଭଗବାନ ହେଉଛନ୍ତି ଏ ତ୍ରିଗୁଣର ଉର୍ଦ୍ଧ୍ୱରେ, ସେ ବିଷୟରେ ସେମାନେ ଜାଣିପାରୁନାହାନ୍ତି, ଯେହେତୁ ତାଙ୍କର ମାୟା ଅପହୃତ ଜ୍ଞାନ। ତେଣୁ ଏଇଥିପାଇଁ ଏ ଭୌତିକ ଜଗତରେ ଯେଉଁମାନେ ଆସିଛନ୍ତି ସମସ୍ତେ ତାଙ୍କର ରହୁଛି ଉପଭୋଗ କରିବା ପାଇଁ ଇଚ୍ଛାଟି ରହୁଛି, ଇଚ୍ଛା ଦୋଷ। ତେଣୁ ଯେହେତୁ ସେମାନେ ଉପଭୋଗ କରିବା ପାଇଁ ଚାହୁଁଛନ୍ତି, ସେଥିପାଇଁ ତାଙ୍କର ଗୋଟେ ଇଚ୍ଛା ରହୁଛି, ଏବଂ ସେଇ ଉପଭୋଗରେ ଯେଉଁଟା ବାଧା ପଡ଼ୁଛି ସେଇଟାକୁ ଦୋଷ ସେମାନେ କରୁଛନ୍ତି, ଇଚ୍ଛା ଦୋଷ। ତେଣୁ ଯେଉଁମାନେ ଆର ଉର୍ଦ୍ଧକୁ ଗଲେଣି ତାଙ୍କର ଇଚ୍ଛା ଦୋଷ ରହୁଛି। ଦୁଃଖେଶୁ ଅନୁଦ୍ବିଗ୍ନ ମାନା ସୁଖେଶୁ ବିଗତ ସୁଖ ଭିତରାଗ ଭୟକ୍ରୋଧ ସ୍ଥିତ ଧୀର ମୁନି ଉଚ୍ଚତେ ଅଯୋଧ୍ୟାରେ ଭଗବତରେ ଭଗବାନ କହୁଛନ୍ତି ଦୁଃଖରେ ସେମାନେ ଉଦ୍ବିଗ୍ନ ହେଉନାହାନ୍ତି, ସୁଖରେ ମଧ୍ୟ ବହୁତ ସ୍ପୃହା ତାଙ୍କର ଆସୁଛି, ବିଗତ ସ୍ପୃହା। ତେଣୁ ସେମାନେ ରାଗ ଭୟ କ୍ରୋଧ ଏଥିରୁ ସେମାନେ ଅତିକୁ ଗଲେ, ସେମାନଙ୍କୁ ସ୍ଥିତ ଥିବେ କୁହାଯାଉଛି। ଭଗବତ ଦ୍ୱିତୀୟ ଅଧ୍ୟାୟରେ ଅର୍ଜୁନ ଯେଉଁଟା ପଚାରିଛନ୍ତି ସ୍ଥିତ ଧି ମାନେ କାହାକୁ କୁହାଯାଏ, ସେ ପ୍ରଶ୍ନ ଉତ୍ତରରେ ଭଗବାନ ତେଣୁ ଯେହେତୁ ଆମର ଭୌତିକ କାମନା ସବୁ ରହୁଛି, ସେଥିପାଇଁ ଆମର ସବୁ ଇଚ୍ଛା ଦୋଷ ସବୁ ଇଚ୍ଛା। କିନ୍ତୁ ଯେତେବେଳେ ଆମେ ଭଗବାନଙ୍କର ସମ୍ବନ୍ଧିତ ହେବା, ସେତେବେଳେ ଆଉ ଇଏ ଆଉ ଉର୍ଦ୍ଧକୁ ସେମାନେ ଯାଇପାରିବେ। ଭଗବାନଙ୍କ ସମ୍ବନ୍ଧରେ ସମ୍ବନ୍ଧିତ ହେଲେ ସେତେବେଳେ ସେମାନେ ଏଇ ଭୌତିକ ଇଚ୍ଛା ବା ଭୌତିକ ଦ୍ୱେଷ ଏସବୁ ଜିନିଷ ଉର୍ଦ୍ଧକୁ ବିତରାଗ ଭୟ କ୍ରୋଧା ମନ୍ମୟା ମା ଉପାସିତା ବହବୋ ଜ୍ଞାନ ତପସା ପୂତା ମଦ୍ଭାବ ମା ଭଗବତୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହୁଛନ୍ତି। ତେଣୁ ଆର ଉର୍ଦ୍ଧକୁ ଯେଉଁମାନେ ଯିବେ, ବିତରାଗ ଭୟ କ୍ରୋଧ ଏଥିରୁ ସବୁ ଜଣେ ଉର୍ଦ୍ଧକୁ ଯେଉଁମାନେ ଯିବେ କେମିତି ଯିବେ, ମାମ ଉପାସିତା ଭଗବାନଙ୍କୁ ସହିତ ଯୁକ୍ତ ହେଲେ, ଭଗବାନଙ୍କର ସେବା କଲେ ହିଁ ଜଣେ ଏଥିରୁ ଉର୍ଦ୍ଧକୁ ଯାଇପାରିବେ। ବିତରାଗ ଭୟ କ୍ରୋଧ ମନ୍ମୟ ମା ଏବଂ ଖାଲି ଯେ ଜଣେ ଯାଇଛନ୍ତି ତା ନୁହଁ, ବହବ ଅନେକ ବ୍ୟକ୍ତି ଯାଇଛନ୍ତି ସେ ଭଗବାନଙ୍କ ଭଗବାନ ପ୍ରାପ୍ତ ହେଇଛନ୍ତି। ବହବ ଜ୍ଞାନ ତପସ୍ୟା ଜ୍ଞାନ ମାଧ୍ୟମରେ ତପସ୍ୟା ମାଧ୍ୟମରେ ବହୁ ବହୁତ ବ୍ୟକ୍ତି ଯାଇଛନ୍ତି, ସେମାନେ ପୂତା ମାନେ ସେମାନେ ପବିତ୍ର ହେଇଛନ୍ତି। ମତ ଭାବ ମାର ଭଗବାନଙ୍କ ଭାବ ସେମାନେ ପ୍ରାପ୍ତ ହେଇଛନ୍ତି। ଭଗବାନଙ୍କ ଭାବରେ ଆଉ କୌଣସି ଇଚ୍ଛା ଦୋଷ ଏସବୁ ଜିନିଷ ରହୁନାହିଁ। ଭଗବାନ କହୁଛନ୍ତି ଭଗବତୀତାର ନବମ ଅଧ୍ୟାୟରେ ଏ ସମୂହଂ ସର୍ବଭୂତେଷୁ ନମେ ଦୋଷୋସ୍ତି ନ ପ୍ରିୟ। ଭଗବାନଙ୍କୁ କାହାକୁ ଦ୍ୱେଷ ବା ଈର୍ଷା କରୁନାହାନ୍ତି ବା ଭଗବାନଙ୍କ କେହି ପ୍ରିୟ ନୁହଁ, ଭଗବାନ ସମସ୍ତଙ୍କ ପ୍ରତି ସମାନ। ସମୂହଂ ସର୍ବଭୂତେ ନମେ ଦୋଷୋସ୍ତି ନ ପ୍ରିୟ। କିନ୍ତୁ ଯେଉଁମାନେ ଭଗବାନଙ୍କ ଭଜନ କରନ୍ତି, ଯେହେତୁ ମା ସମୂହଂ ସର୍ବଭୂତେଷୁ ନମେ ଦୋଷୋସ୍ତି ନ ପ୍ରିୟ, ଯେ ଭଜନ୍ତି ତୁମାନ ଭକ୍ତ, ଯେଉଁମାନେ ଭଗବାନଙ୍କୁ ଭକ୍ତିର ସହିତ ଭଜନ କରନ୍ତି ସେମାନେ ଯେ ଭଜନ୍ତି ତୁମା ଭକ୍ତ ମୟି ସେ ତେ ସୁଚା ଭଗବାନ ହେଉଛନ୍ତି ଭଗବାନ ତାଙ୍କର ସେମାନେ ଭଗବାନ ପ୍ରିୟ ଅଛନ୍ତି ଭଗବାନ ତାଙ୍କର ତେଣୁ ଏଇ ଇଚ୍ଛା ଦୋଷ ଯେଉଁ ରହୁଛି ଏ ଭୌତିକ ଇଚ୍ଛା ଦୋଷ ଥିବା ହେତୁ ଆମେ ଭଗବାନଙ୍କ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ଏ ଇଚ୍ଛା ଦୋଷକୁ ଆମକୁ ଶୁଦ୍ଧ କରିବାକୁ ପଡ଼ିବ। ଇଏ ଅଶୁଦ୍ଧ ସ୍ତରର ସବୁ ଜିନିଷ ଯେଉଁମାନେ ଭୌତିକ ସ୍ତରରେ ଅଛନ୍ତି ତାଙ୍କର ଏଇସବୁ ଇଚ୍ଛା ଦ୍ୱେଷ ସବୁ ରହିଛି। ତେଣୁ ଭଗବାନଙ୍କ ସହିତ ଯେତେବେଳେ ଆମେ ଯୁକ୍ତ ହେବା ସେତେବେଳେ ଆମେ ଏ ଭୌତିକ ଇଚ୍ଛା ଦ୍ୱେଷ ସ୍ତରରୁ ମୁକ୍ତ ହୋଇପାରିବା। ଭଗବତ ଗୀତାର ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ବ୍ରହ୍ମ ଭୂତ ପ୍ରସନ୍ନାତ୍ମା ନ ସୌତତି ନ କାଂକ୍ଷତି ସମା ସର୍ବେଷୁ ଭୂତେଷୁ ମଦ ଭକ୍ତି ଲଭତେ ପରା। ଯେଉଁମାନେ ଏ ତ୍ରିଗୁଣରୁ ଉର୍ଦ୍ଧକୁ ଗଲେଣି ଏ ଇଚ୍ଛା ଦୋଷ ହଉ ସେମାନେ ଏ ତ୍ରିଗୁଣ ଭିତରେ ଅଛନ୍ତି ସପ୍ତଗୁଣ ହଉ ବା ରଜଗୁଣ ହଉ ବା ତମଗୁଣ ତ୍ରିଗୁଣ ଭିତରେ ସେମାନେ ରହୁଛନ୍ତି ତେଣୁ ତାଙ୍କର ସେ ଇଚ୍ଛା ଦ୍ୱେଷ ସବୁ ରହୁଛି। କିନ୍ତୁ ଏ ତ୍ରିଗୁଣରୁ ଯେଉଁମାନେ ଉର୍ଦ୍ଧକୁ ଗଲେଣି ତାଙ୍କୁ ବ୍ରହ୍ମଭୂତ ସର୍ବେଟି କୁହାଯାଉଛି। ତେଣୁ ସେ ବ୍ରହ୍ମଭୂତର ଲକ୍ଷଣ କ'ଣ ନା ନ ସୋଚନ୍ତି ନ କାଙ୍କ୍ଷତି। ଆମର ଗୋଟେ ବହିଟେ ଅଛି ମାନେ ଯଦି ଚାଲିଯାଉଛି ହଜିଯାଉଛି ତାହେଲେ ଆମକୁ ସୂଚନା ଆସୁଛି ମୋର ବହିଟା ହଜିଗଲା ବା ଗୋଟେ ବହିଟେ ନାହିଁ ପାଇଁ ଆମେ ତାକୁ ଆକାଂକ୍ଷା କରୁଛେ ଆମ ଗୋଟେ ଦରକାର ମୋର। ତେଣୁ ସୂଚନା ଆକାଂକ୍ଷା ଇଏ ହେଉଛି ଯେଉଁମାନେ ଏଇ ଗୁଣ ଭିତରେ ରହୁଛନ୍ତି ତ୍ରିଗୁଣ ଭିତରେ ରହୁଛନ୍ତି ତାଙ୍କର ସୂଚନା ଆଉ ଆକାଂକ୍ଷା ଆସୁଛି। କିନ୍ତୁ ଯେଉଁମାନେ ଏ ତ୍ରିଗୁଣରୁ ଉର୍ଦ୍ଧକୁ ଗଲେଣି ସେମାନେ ହେଉଛନ୍ତି ବ୍ରହ୍ମଭୂତ ସେମାନେ ବ୍ରହ୍ମଭୂତ ସ୍ତରଭୂତ କୁହାଯାଉଛି। ଯେଉଁମାନେ ତ୍ରିଗୁଣ ଭିତରେ ଅଛନ୍ତି ତାଙ୍କୁ କ'ଣ କୁହାଯାଉଛି ସେମାନେ ହେଉଛନ୍ତି ଜୀବଭୂତ। ତେଣୁ ବ୍ରହ୍ମଭୂତ ସ୍ତରକୁ ଗଲେ ଜଣେ ଆନନ୍ଦ ସବୁବେଳେ ପ୍ରସନ୍ନ ଚେତ ରହିବ ପ୍ରସନ୍ନ ଚେତ ରହିବ ସବୁବେଳେ ଆନନ୍ଦ ଚିତ ରହିବ ଆନନ୍ଦ କାରଣ ଭଗବାନ ଯେଭଳି ଭଗବାନଙ୍କର ଗୋଟେ ନାମ ହେଉଛି ସଚ୍ଚିଦାନନ୍ଦ ସଚ୍ଚିଦାନନ୍ଦ ବିଗ୍ରହ ଆନନ୍ଦ ସବୁବେଳେ ସବୁବେଳେ ଆନନ୍ଦ ଆମେ ଖୋଜିପାରୁଛେ ସବୁଠି ଆନନ୍ଦ ସେଇଥିପାଇଁ ଗୋଟେ ଜିନିଷ ଇଚ୍ଛା କରୁଛେ ଆଉ ଯେଉଁଟା ଆନନ୍ଦ ମିଳୁନି ସେଥିପାଇଁ ଆମେ ଦୋଷ କରୁଛେ। କିନ୍ତୁ ଏ ଭୌତିକ ଜଗତରେ ଯେଉଁ ଆନନ୍ଦ ଖୋଜିପାରୁଛେ ସେ ଭୌତିକ ଜଗତର ସେ ଆନନ୍ଦଟା ପ୍ରକୃତ ଆନନ୍ଦ ନୁହେଁ। ସେଥିପାଇଁ ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେହି ସଂସ୍ପର୍ଶଦା ଭୋଗା ଦୁଃଖ ଦୁନୟ। ଆମେ ଇନ୍ଦ୍ରିୟମାନଙ୍କ ଥ୍ରୁରେ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଆନନ୍ଦ ପ୍ରାପ୍ତ ହେବା ପାଇଁ ଚାହୁଁଛୁ କିନ୍ତୁ ଇନ୍ଦ୍ରିୟମାନଙ୍କ ଦ୍ୱାରା ଯେଉଁମାନେ ଆନନ୍ଦ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି ତାକୁ ଭଗବାନ କହୁଛନ୍ତି ଦୁଃଖ ଜୋନୟ ମାନେ ତାର ସୋର୍ସ ବା ତାର ଉତ୍ପତ୍ତି ହେଉଛି ଦୁଃଖରୁ। ଗୋଟେ ଜଣେ ସୁଖ ପାଇବା ପାଇଁ ବହୁତ କଷ୍ଟ କଲେ କିଛି ଟଙ୍କା ରୋଜଗାର କରୁଛି ତେଣୁ ଦୁଃଖ ଜୋନୟ ବୋଲି କୁହାଯାଉଛି ଭଗବାନ କହୁଛନ୍ତି ହେଉଛି ଦୁଃଖ ଜୋନୟ। ଭୌତିକ ଜଗତରେ ଯେଉଁ ସୁଖ ପାଇବା ପାଇଁ ଚେଷ୍ଟା କରୁଛନ୍ତି ଲୋକମାନେ ଇଏ ହେଉଛି ଦୁଃଖ ଜୋନୟ ଏବଂ ଯେଇ ସଂସ୍ପର୍ଶା ଭୋଗା ଦୁଃଖ ଜୋନେଇ ବୋଧେ ଆଦ୍ୟ ଅନ୍ତବନ୍ଧ ପହଞ୍ଚିବା ଯେଉଁ କିଛି ସୁଖ ଆମେ ପ୍ରାପ୍ତ ହେବା ତାର ଆଦି ଅଛି ଏବଂ ଯେଉଁ ସୁଖର ଆଦି ଅଛି ତାର ମଧ୍ୟ ଅନ୍ତ ଅଛି ଆଦ୍ୟ ଅନ୍ତବନ୍ଧ ପହଞ୍ଚିବା ନତେଇଶୁ ରମତେ ବୁଦ୍ଧ। ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ସେଥିରେ ଆନନ୍ଦିତ ହୁଅନ୍ତି ନତେଇଶୁ ରମତେ ବୁଦ୍ଧ। ତେଣୁ ଏଇ ଯେଉଁ ଇଚ୍ଛା ଦ୍ୱେଷ ବ୍ରହ୍ମଭୂତ ସ୍ତରକୁ ଯେଉଁମାନେ ଗଲେଣି ବ୍ରହ୍ମଭୂତ ପ୍ରସନ୍ନାତ୍ମା ନ ସୋଚନ୍ତି ନ କାଙ୍କ୍ଷତି ସେ ସ୍ତରରେ ସମସ୍ତ ସର୍ବେଶ ଭୂତେ ସମସ୍ତ ଖାଲି ମାନବ ନୁହଁ ଯେତେ ଜୀବ ଅଛନ୍ତି ସମସ୍ତ ପ୍ରତି ସେମାନେ ସମାନ ଦୃଷ୍ଟି ବା ସମ ବ୍ୟବହାର ସେମାନେ ସମସ୍ତ ପ୍ରତି ସମାନ କିନ୍ତୁ ଭଗବାନ ସମସ୍ତ ପ୍ରତି ସମାନ ତେଣୁ ଯେଉଁମାନେ ବ୍ରହ୍ମଭୂତ ସ୍ତରକୁ ଯାଉଛନ୍ତି ସେମାନେ ମଧ୍ୟ ସମସ୍ତ ପ୍ରତି ସମାନ ଆଚରଣ କରୁଛନ୍ତି ସମସ୍ତ ସର୍ବେଶ ଭୂତେ ଏବଂ ଏହି ସ୍ତରକୁ ଗଲେ ମଦ ଭକ୍ତି ଲଭତେ ପରା ଏହି ସ୍ତରରେ ହେଉଛି ଭକ୍ତିର ପ୍ରାଥମିକ ସ୍ତର ହେଉଛି ଏଇଟା। ଭକ୍ତି ହେଉଛି ଭୌତିକ ଜଗତର ନୁହଁ ଏ ତ୍ରିଗୁଣ ଭିତରେ ରହିକରି ଆମେ ଯେଉଁ ଭକ୍ତି କରୁଛେ ଇଏ ହେଉଛି ପ୍ରାକୃତ ଭକ୍ତି ସେଥିପାଇଁ ଭକ୍ତିର ତିନୋଟି ସ୍ତର ଅଛି ଭକ୍ତମାନଙ୍କର ତିନୋଟି ସ୍ତର ଅଛି ପ୍ରାଥମିକ ସ୍ତର ଯେଉଁ ଗୋଟାକ ସେ ହେଉଛି ପ୍ରାକୃତ ମାନେ ଆମେ ତ୍ରିଗୁଣ ଭିତରେ ଅଛେ ସତ୍ୱ ରଜ ତ୍ରିଗୁଣ ଭିତରେ ତ୍ରିଗୁଣ ଭିତରେ ରହି କାର୍ଯ୍ୟ କରୁଛେ ଆମେ ତେଣୁ ଏଇ ତ୍ରିଗୁଣ ଭିତରେ ରହିକି ଯେତେବେଳେ ଆମେ ଭଗବାନଙ୍କର ଆରାଧନା କରୁଛେ ସେ ହେଉଛି ପ୍ରାକୃତ ବୋଲି କୁହାଯାଉଛି ସମସ୍ତ ପ୍ରାକୃତ ସୁନ୍ଦର ଅଚ୍ଛାମେବ ହରେ ପୂଜାଞ୍ଜ ସଦୈ ଅତେ ନ ତତ୍ ଭକ୍ତେଷୁ ଚାନ୍ୟେଷୁ ସଭକ୍ତ ପ୍ରାକୃତ ସ୍ଫୁତ ଭଗବତ ଭାଗବତଙ୍କ ଏକାସ୍କନ୍ଧରେ ନବଯୋଗେନ୍ଦ୍ର ଏଇଟା କହୁଛନ୍ତି ଯେ ପ୍ରାଥମିକ ସ୍ତରରେ ଭକ୍ତମାନେ କ'ଣ କରୁଛନ୍ତି ନା ଭଗବାନଙ୍କର ଆରାଧନା କରୁଛନ୍ତି ଅର୍ଚ୍ଚାମେବ ହରେ ଭଗବାନଙ୍କ ଅର୍ଚ୍ଚା ବିଗ୍ରହକୁ ହରିଙ୍କର ଅର୍ଚ୍ଚା ବିଗ୍ରହକୁ ଅର୍ଚ୍ଚନା କରୁଛନ୍ତି ଏବଂ ବହୁତ ପୂଜା କରୁଛନ୍ତି ଶ୍ରଦ୍ଧାର ସହିତ ଭଗବାନଙ୍କର ଅର୍ଚ୍ଚନା ସବୁ କରୁଛନ୍ତି ଅର୍ଚ୍ଚା ଆମେ ଘରେ ପୂଜାଙ୍କ ଶ୍ରଦ୍ଧେୟ ଅତେ କିନ୍ତୁ ସେ ଆଉ କିଛି ଜାଣିନାହାନ୍ତି। ନ ତତ୍ ଭକ୍ତି ଯେଉଁ ଭଗବାନ ଭକ୍ତ ବିଷୟରେ ତାଙ୍କର ଜ୍ଞାନ ନାହିଁ, ବା ଭଗବାନଙ୍କ ସାଧୁ ଶାସ୍ତ୍ର ଏଇସବୁ ବିଷୟରେ ତାଙ୍କର ଜ୍ଞାନ ନ ଅନ୍ୟ ନ ତତ୍ ଭକ୍ତି ସେ ଚାନିଶୁ। ଅନ୍ୟମାନେ କ'ଣ ନା ଅନ୍ୟ ମାନେ ଶାସ୍ତ୍ର ହେଉଛୁ ବା ଭଗବାନଙ୍କ ଲୀଳା ରୂପ ଗୁଣ ଏସବୁ ଜିନିଷ ବିଷୟରେ ତାଙ୍କର ଆଇଡ଼ିଆ ନାହିଁ, ଜ୍ଞାନ ନାହିଁ। ତେଣୁ ସେ ସଭକ୍ତ ପ୍ରାକୃତ ସୁଖ, ସିଏ ହେଉଛି ପ୍ରାକୃତ ଭକ୍ତ ବୋଲି କହୁଛି। କାହିଁକି ପ୍ରାକୃତ ଭକ୍ତ ନା ଯେହେତୁ ଆମେ ତିନି ଗୁଣରେ ରହୁଛୁ, ତିନି ଗୁଣ ରହିଥିବା ହେତୁ ଆମକୁ ସେଇଟା ପ୍ରାକୃତ ଭକ୍ତ ବୋଲି କହୁଛି। ଦ୍ରୌପଦୀ ମହାରାଜ ଗୋଟେ ସୁନ୍ଦର ଉଦାହରଣ ଦିଅନ୍ତି, ଯେମିତି ଆମ୍ବ, ଆମ୍ବଟା କଞ୍ଚା ଆମ୍ବ ରହିଛି ଏବଂ ପାଚିଲା ଆମ୍ବ ବି ରହିଛି, କିନ୍ତୁ ଆମ୍ବଟା ସମାନ ନାଇଁ ନାଇଁ ଆମ୍ବଟା ସମାନ କିନ୍ତୁ ପ୍ରାଥମିକ ଅବସ୍ଥା ହେଉଛି କଞ୍ଚା ଆମ୍ବ, କିନ୍ତୁ ଯେତେବେଳେ ଆସ୍ତେ ଆସ୍ତେ ସେ ପାଚିଯିବ ସେତେବେଳେ ସେଇଟା ପାଚିଲା ଆମ୍ବ। ତେଣୁ କଞ୍ଚା ଆମ୍ବରେ କ'ଣ ସେଇଟା ଖଟା ଲାଗିବ, କିନ୍ତୁ ପାଚିଲା ଆମ୍ବ ହେଇଗଲେ ବହୁତ ମିଠା ଲାଗିବ। ତେଣୁ ଭକ୍ତି ମଧ୍ୟ ସେଇଭଳିଆ ଏ ପ୍ରାକୃତ ଭକ୍ତ ଯେଉଁଟାକ ସେ ଭଗବାନଙ୍କ ସହିତ ଯୁକ୍ତ ହେଇକି ରହିଲେ ଆସ୍ତେ ଆସ୍ତେ ସେମାନେ ଆହୁରି ଉନ୍ନତି କରିପାରି ଏ ଯେ ମାନେ ତ୍ରିଗୁଣରୁ ଉଭୟକି ବ୍ରହ୍ମଭୂତ ପ୍ରତିଷ୍ଠା ଆସେ, ତ୍ରିଗୁଣ ଉଭୟ ଭଗବିତା ଚତୁର୍ଥ ଶ୍ରଦ୍ଧାରେ ଭଗବାନ ଯୁକ୍ତ ସେଇଟା କରିଛନ୍ତି। ମାଂଚ ଯୋ ଅବ୍ୟବିଚାରିଣ ଭକ୍ତି ଯୋଗେନ ସେବତେ ସଗୁଣାନ ସମତିତାନ ବ୍ରହ୍ମ ଭୂୟାଏ କଳ୍ପ। ଅର୍ଜୁନ ପଚାରିଛନ୍ତି କେମିତି ଆମେ ଏ ତ୍ରିଗୁଣକୁ ଅତୀତ ଯାଇପାରିବା, ଆମେ ଇଚ୍ଛା ଦୋଷରେ ରହିଛେ ଆମେ କେମିତି ଯାଇପାରିବା। ଅର୍ଜୁନ ଚତୁର୍ଥ 14 ଚାପ୍ଟର ଭଗବଦ୍ଗୀତାରେ ଭଗବାନ ପଚାରିଛନ୍ତି କେହି ଲିଙ୍ଗେଇ ତ୍ରିଗୁଣାନ ଏତାନ ଅଚୁତ ଭଗବତୀ ପ୍ରଭୁ କିମାଚାର କଥନ୍ତେ ଏତାନ ତ୍ରିଗୁଣାନ ଅତିବର୍ତ୍ତ। କେମିତି ଆମେ ଜାଣିବା ଜଣେ ତ୍ରିଗୁଣକୁ ଅତିକ୍ରମ କରିଗଲେ ବୋଲି, କେହି ଲିଙ୍ଗେଇ କି ଲକ୍ଷଣ ଦ୍ୱାରା ଆମେ ଜାଣିବା, ଏବଂ କ'ଣ ସବୁ ଆଚରଣ କଲେ କି ମାଚାର କ'ଣ ସବୁ ଆଚରଣ କଲେ ଜଣେ ଏଇ ତ୍ରିଗୁଣକୁ ଅତିଥି ଯାଇପାରିବ। ତେଣୁ ଭଗବାନ କହୁଛନ୍ତି ଯେ ମାଂଚ ଯୋ ଅବ୍ୟବିଚାରିଣ ଭକ୍ତି ଯୋଗ ଏଣେ ସେବତେ ସଗୁଣାନ ସମତି ଦେଇଥାନ ବ୍ରହ୍ମ ଭୂୟାଏ କଳ୍ପ। ଯେଉଁମାନେ ଅନ୍ୟ କାହାର ଆଶ୍ରୟ ନ ନେଇ କେବଳ ଭଗବାନଙ୍କର ଅବ୍ୟବିଚାରିଣ ଭକ୍ତି ଭଗବାନଙ୍କ ସହିତ ଭକ୍ତିରେ ଭଗବାନଙ୍କ ସେବା କରୁଛନ୍ତି। ମାଂଚ ଯୋ ଅବ୍ୟବିଚାରିଣ ଭକ୍ତି ଯୋଗ ଏଣେ ସେବତେ ସଗୁଣାନ ସମତି ସେମାନେ ଏହି ତ୍ରିଗୁଣର ଉର୍ଦ୍ଧକୁ ଯାଇପାରିବେ, ଅତୀତକୁ ଯାଇପାରିବେ। ସଗୁଣାନ ସମତି ଦେଇଥାନ ବ୍ରହ୍ମ ଭୂୟାଏ କଳ୍ପ, ସେମାନେ ବ୍ରହ୍ମଭୂତ ଭକ୍ତ। ତେଣୁ ଏଇ ଇଚ୍ଛା ଦ୍ୱେଷ ଭିତରେ ସମସ୍ତେ ରହୁଛନ୍ତି। ଆମର ଗୋଟେ ଇଚ୍ଛା ଅଛି ଏଇଟା ପାଇବା, ଆଉ ଯଦି ସେଇଟା ନ ପାଉଛେ ତା ପାଇଁ ସେଇଟାକୁ ଆମେ ଦୋଷ କରୁଛେ ବା ଈର୍ଷା କରୁଛେ ବା ଘୃଣା କରୁଛେ, ଏଇ ଜିନିଷଟା ରହୁଛି। ତେଣୁ ଯେହେତୁ ଆମେ ଆମର ଇନ୍ଦ୍ରିୟ ତୃପ୍ତି ପାଇଁ ଆମେ ଚାହୁଁଛେ, ଏଇ ଇଚ୍ଛା ଦୋଷ ଆମର ରହୁଛି, ସେଥିପାଇଁ ଆମକୁ ଏ ଭୌତିକ ଜଗତରେ ହିଁ ରହିବାକୁ ପଡ଼ିବ। ଯେତେଦିନ ପର୍ଯ୍ୟନ୍ତ ଆମେ ଏ ଇଚ୍ଛା ଦୋଷରୁ ମୁକ୍ତ ନ ହେଇଛେ ସେତେଦିନ ପର୍ଯ୍ୟନ୍ତ ଆମେ ସ୍ୱର୍ଗେ ଯାଆନ୍ତି ପରନ୍ତୁ, ଆମେ ଏଇ ସ୍ୱର୍ଗରେ ରହିବା, ଏ ଭୌତିକ ଜଗତରେ ହିଁ ରହିବା। ଦ୍ୱନ୍ଦ୍ୱ ମୋହ ଆମର ସବୁ ରହୁଥିବା ହେତୁ ଆମେ ଏଇ ସୃଷ୍ଟିରେ ହିଁ ରହିବା, କିନ୍ତୁ ଆମେ ଯଦି ଏ ଦ୍ୱନ୍ଦ୍ୱ ମୋହରୁ ମୁକ୍ତ ଉର୍ଦ୍ଧକୁ ଯିବା, ଦ୍ୱନ୍ଦ୍ୱ ମୋହରୁ ମୁକ୍ତ ହେଇପାରିବା, ତାହେଲେ ଆମେ ଏଇ ସୃଷ୍ଟିରୁ ମଧ୍ୟ ଉର୍ଦ୍ଧକୁ ଯାଇପାରିବା, ଆଉ ଆମକୁ ଆଉ ସ୍ୱର୍ଗକୁ ଆସିବା ପଡ଼ିବ, ଏଇ ଭୌତିକ ଜଗତକୁ ଆସିବା ପଡ଼ିବ। ଭଗବତ ଭଗବତୀତାରେ ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ତ୍ରୈଗୁଣ୍ୟ ବିଷୟ ବେଦା ନିସ୍ତ୍ରୈଗୁଣ୍ୟ ଭବାର୍ଜୁନ ନିର୍ଦ୍ୱନ୍ଦ୍ୱ ନିତ୍ୟ ସତ୍ୟସ୍ଥ ନିର୍ଯୋଗ କ୍ଷମ ଆତ୍ମା। ଇଏ ହେଉଛି ଦ୍ୱନ୍ଦ୍ୱମୟ ଏଇ ସ୍ତର ଭୌତିକ ଜଗତ, ତ୍ରିଗୁଣ ଭିତରେ ଯେଉଁମାନେ ଅଛନ୍ତି ସେମାନେ ଦ୍ୱନ୍ଦ୍ୱମୟରେ ରହୁଛନ୍ତି, କିନ୍ତୁ ତ୍ରିଗୁଣର ଉର୍ଦ୍ଧକୁ ଯେଉଁମାନେ ଯାଉଛନ୍ତି ଭଗବାନ କହୁଛନ୍ତି ନିସ୍ତ୍ରୈଗୁଣ୍ୟ ଭବାର୍ଜୁନ, ଏ ତ୍ରିଗୁଣର ଉର୍ଦ୍ଧକୁ ଯା, ନିସ୍ତ୍ରୟ ଗୁଣ ହୁଅ, ଏବଂ ନିସ୍ତ୍ରୟ ଗୁଣ ହେଲେ ନିର୍ଦ୍ୱନ୍ଦ୍ୱ, ସେଥିରେ ଆଉ ଦ୍ୱନ୍ଦ୍ୱ ରହିବ। ଆମେ ତ୍ରୟଗୁଣ ଭିତରେ ଥିବାରୁ ଆମର ଦ୍ୱନ୍ଦ୍ୱ ରହୁଛି, ଏବଂ ନିତ୍ୟ ସତ୍ୟସ୍ତ ଆମେ ଏ ଭୌତିକ ଜଗତରେ ସତ୍ୟଗୁଣକୁ ଆସିଲେ ମଧ୍ୟ ସେ ସତ୍ୟଗୁଣରେ ମଧ୍ୟ ରଜଗୁଣ ଏବଂ ତମଗୁଣର ପ୍ରତିକ୍ରିୟା ରହୁଛି। କେତେବେଳେ ସତ୍ୟଗୁଣକୁ ଦବାଇ ଦେଇକି ରଜଗୁଣ ପ୍ରାଧାନ୍ୟ ଆସୁଛି, ଭଗବତୀତାର ଚତୁର୍ଥ ଶ୍ରଦ୍ଧାରେ ଗୁଣତ୍ର ଯୁଗରେ ଭଗବାନ ସେ ଗୁଣ ତିନି ଗୁଣ ବିଷୟରେ ବିସ୍ତାର ଭାବରେ ଆଲୋଚନା କରିଛନ୍ତି। କେତେବେଳେ ସତ୍ୟଗୁଣ ପ୍ରାଧାନ୍ୟ ଆସୁଛି ସେତେବେଳେ ରଜଗୁଣ ତମଗୁଣ ଦବିକି ରହୁଛି, କେତେବେଳେ ରଜଗୁଣର ପ୍ରାଧାନ୍ୟ ଆସୁଛି ସେତେବେଳେ ସତ୍ୟଗୁଣ ଏବଂ ତମଗୁଣ ଦବିକି ରହୁଛି, କେତେବେଳେ ତମଗୁଣର ପ୍ରାଧାନ୍ୟ ଆସିଲେ ସେତେବେଳେ ସତ୍ୟଗୁଣ ରଜଗୁଣ ସବୁ ଦମିକି ରହୁଛି। ଯେତେବେଳେ ଆମେ ଶୟନ କରୁଛୁ ବର୍ତ୍ତମାନ ନିଦ ଲାଗୁଛି ଆଳସ୍ୟ ଲାଗୁଛି, ଏଇଟା କ'ଣ? ଏଇଟା ହେଉଛି ତମ ଗୁଣର ଇଏ, ତମ ଗୁଣର ପ୍ରାଧାନ୍ୟ ରହିଲେ ସେତେବେଳେ ସତ୍ୟଗୁଣ ରଜଗୁଣ ସବୁ ଚପି ଯାଉଛି। ପୁଣି ଯେତେବେଳେ ସତ୍ୟଗୁଣ ପ୍ରାଧାନ୍ୟ ଆସୁଛି ସେତେବେଳେ ଆଉ ଆଳସ୍ୟ ଆସୁନି, ନିଦ ଆସୁନି, ସେତେବେଳେ ତମ ଗୁଣ ରଜଗୁଣ ଦମିକି ରହୁଛି। ଯେତେବେଳେ କ୍ରୋଧ ଜଣଙ୍କର ଆସୁଛି ବା ବିଭିନ୍ନ କାମନା ଆସୁଛି ସେଠୁ ରଜଗୁଣ, ରଜଗୁଣ ଯେତେବେଳେ ପ୍ରାଧାନ୍ୟ ଆସୁଛି ସେତେବେଳେ ସତ୍ୟଗୁଣ ତମ ଗୁଣ ଚପିକି ରହୁଛି, ଦବେଇ ଦବି ଯାଉଛି। ତେଣୁ ଇଏ ହେଉଛି ତ୍ରିଗୁଣ ଭିତରେ ଏସବୁ ରହୁଛି। ତେଣୁ ଭଗବାନ କହୁଛନ୍ତି ନିସ୍ତ୍ରୟ ଗୁଣ୍ୟ ଭବାର୍ଜୁନ, ଏ ତ୍ରିଗୁଣର ଉପଯୋଗିତା। ଏବଂ ସେଇ ସ୍ତରକୁ ଗଲେ ନିସ୍ତ୍ରୟ ଗୁଣ ହେଲେ ଜଣେ ନିର୍ଦ୍ୱନ୍ଦ ସ୍ତରକୁ ଆସିବ, ପ୍ରଗୁଣ ଭିତରେ ଥିଲେ ସେମାନଙ୍କର ଦ୍ୱନ୍ଦ୍ୱ ସ୍ତର ରହୁଛି, ଏଇଟା କରିବି ଏଇଟା କରିବିନି, ଏଇଟା ସୁଖଟା ପାଇବି ନା ଏଇଟା ଦୁଃଖ ପାଇବି, ଏ ଯେଉଁ ଦ୍ୱନ୍ଦ ବିଚାର ସବୁ ରହୁଛି, ଏ ବିପରୀତ ଚିନ୍ତା ସବୁ ରହୁଛି, ଏ ହେଉଛି ଦୁଆର ଚିନ୍ତା, ମାନେ ଦ୍ୱନ୍ଦ ଦ୍ୱୈତ ଜିନିଷଟା। କିନ୍ତୁ ନିସ୍ତ୍ରୟ ଗୁଣ ଯେଉଁମାନେ ହେବେ ସେମାନେ ନିର୍ଦ୍ୱନ୍ଦ, ସେମାନେ ଆଉ ଦ୍ୱନ୍ଦ୍ୱ ଭିତରେ ରହିବେ, ଦ୍ୱନ୍ଦ୍ୱର ଉଦ୍ଦେଶ୍ୟ ରହିବେ ଏବଂ ନିତ୍ୟ ସତ୍ୟସ୍ତର ସବୁବେଳେ ସେମାନେ ଶୁଦ୍ଧ ସତ୍ୟସ୍ତର। ଭକ୍ତି ସ୍ତରଟା ହେଉଛି ଶୁଦ୍ଧ ସତ୍ୟସ୍ତର, ଭକ୍ତି ଯେଉଁମାନେ କରୁନାହାନ୍ତି ବା ଯେଉଁମାନେ ଶୁଦ୍ଧ ଭକ୍ତ ନୁହନ୍ତି ସେମାନେ ଏଇ ତ୍ରିଗୁଣ ଭିତରେ ଅଛନ୍ତି ସତ୍ୟ ରଜ ତମ। କିନ୍ତୁ ଯେଉଁମାନେ ଶୁଦ୍ଧ ଭକ୍ତ ସେମାନେ ତ୍ରିଗୁଣ ଭିତରେ ନଥାନ୍ତି, ତେଣୁ ସେଇଟା କୁହାଯାଏ ଶୁଦ୍ଧ ସତ୍ୟସ୍ତର। ଭଗବାନ ଆମେ ଦେଖିବା ବସୁଦେବଙ୍କର ପୁତ୍ର ହିସାବରେ ଜନ୍ମଗ୍ରହଣ କରୁଛନ୍ତି, ତାର କାରଣ କ'ଣ? ବସୁଦେବସ୍ତର ବସୁଦେବ ଅର୍ଥ କ'ଣ? ଶ୍ରୀମଦ୍ ଭାଗବତ ଚତୁର୍ଦ୍ଦଶ ସ୍କନ୍ଧରେ ଫୋର୍ଥ କ୍ୟାଣ୍ଟରେ ଶିବଜୀ ତାର ଅର୍ଥ କହିଛନ୍ତି, ସତ୍ୟମ ବିଶୁଦ୍ଧମ ବସୁଦେବ ସମୃଦ୍ଧମ। ବସୁଦେବ ଶବ୍ଦର ଅର୍ଥ ହେଉଛି ବିଶୁଦ୍ଧ ସତ୍ୟ, ତାର ଅର୍ଥ ହେଉଛି ବସୁଦେବ, ବସୁଦେବ ମାନେ ବିଶୁଦ୍ଧ ସତ୍ୟ। ତେଣୁ ଯେଉଁମାନେ ସେଇ ବିଶୁଦ୍ଧ ସତ୍ୟ ସ୍ତରକୁ ଗଲେଣି ସେଠି ଭଗବାନ ଆବିର୍ଭାବ ହେବେ, ସତ୍ୟମ ବିଶୁଦ୍ଧମ ବସୁଦେବ ସଦ୍ଧିତମ ଯଦି ଏତେ ତତ୍ର ପୁମାନ ଅପାବୃତା। ଆମେ ଯେଉଁ ଆବୃତ ହେଇକି ରହିଛେ ତ୍ରିଗୁଣ ଭିତରେ ଆବୃତ ହେଇକି ରହିଛେ ସେଇ ସ୍ତରକୁ ଗଲେ ଆମେ ଅପାବୃତ ହେବା ବା ଆମେ ମୁକ୍ତ ହେଇପାରିବା। ସତ୍ୟମ ବିଶୁଦ୍ଧମ ବସୁଦେବ ସଦ୍ଧିତମ ଯଦି ଏତେ ତତ୍ର ପୁମାନ ଅପାବୃତା ସତ୍ୟେଚ ତସ୍ମିନ୍ ଭଗବାନ ବାସୁଦେବେ। ଭଗବାନ ବାସୁଦେବ ସେ ହେଉଛନ୍ତି ସବୁବେଳେ ଶୁଦ୍ଧ ସତ୍ୟ ସ୍ତରରେ ଅଛନ୍ତି ଏବଂ ଇ ଅଧ୍ୟକ୍ଷ ମେ ନମସ୍କାର ଦେବେ, ସେ ଶିବଜୀ ସବୁବେଳେ ତାଙ୍କର ପ୍ରଣାମ କରୁଛନ୍ତି, ତାଙ୍କର ସବୁବେଳେ ନମସ୍କାର କରୁଛନ୍ତି ଭଗବାନ। ତେଣୁ ବସୁଦେବଙ୍କର ପୁତ୍ର ହିସାବରେ ଭଗବାନ ଯେଉଁ କୃଷ୍ଣ ଆସୁଛନ୍ତି ତାର ଅର୍ଥ ହେଉଛି ଆମେ ଯଦି ସେଇ ବସୁଦେବ ସ୍ତରକୁ ଯିବା, ଆମେ ଯଦି ଶୁଦ୍ଧ ସତ୍ୟ ସ୍ତରକୁ ଯିବା ସେଠି ଆମେ ଭଗବାନଙ୍କୁ ପ୍ରାପ୍ତ ହେବା। ତେଣୁ ସିଏ ହେଉଛି ନିତ୍ୟ ସତ୍ୟ ସ୍ତର ବା ଶୁଦ୍ଧ ସତ୍ୟ ସ୍ତର। ତେଣୁ ସେହି ସ୍ତରରେ ନିର୍ଦ୍ୱନ୍ଦ ନିତ୍ୟ ସତ୍ୟ ସ୍ତର ଏବଂ ନିର୍ଯୋଗକ୍ଷମ ଆତ୍ମବାନ ନିର୍ଯୋଗକ୍ଷମ। ଆମେ ଏଠି ଯୋଗକ୍ଷମ ବିଷୟରେ ଚିନ୍ତା କରୁଛୁ, ଆମେ ଯେଉଁ ଜିନିଷଟା ଅଛି ତାକୁ କେମିତି ରକ୍ଷା କରିବା ତା ପାଇଁ ଯୋଗ ପାଇଁ ଚେଷ୍ଟା କରୁଛୁ, ଆଉ ଯେଉଁ ଜିନିଷଟା ନାହିଁ ତାକୁ କେମିତି ପ୍ରାପ୍ତ ହେବା ତା ପାଇଁ ଚେଷ୍ଟା କରୁଛୁ ଯୋଗକ୍ଷମ ତାକୁ କୁହାଯାଏ। ଭଗବାନ ଭଗବତୀ ତାର ନବକଥାରେ କହିଲେ ଯେ ଅନନ୍ୟା ଚିନ୍ତୟନ୍ତୁ ମାଂ ଯେ ଜନା ପ୍ରତିପାସତେ ତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମଂ ବାହାମ୍ୟହଂ। ଭଗବାନ କହୁଛନ୍ତି ମୁଁ ତାର ଯୋଗକ୍ଷେମ ବାହାମ୍ ବାହାମ୍ୟ ମାନେ ମୁଁ ନିଜର ମୁଣ୍ଡରେ ବୁହାଇକିରି ଆଣିକି ତାଙ୍କୁ ପ୍ରଦାନ କରିବି। ଏଇଟା ଜାଣିଥିଲେ ତମସ୍ତେ ତା ପାଇଁ ଜଣେ ଭଗବାନ ଭକ୍ତ ନରସିଂହ ମେହେଟା ଆଉ ଜଣେ ଏତିକି ସବୁ କେତେ ଜଣଙ୍କର ସେଠି ସବୁ ତାଙ୍କର ସନ୍ଦେହ ହେଇଛି ଯେ ଭଗବାନ କାହିଁକି ଲେଖିଲେ ଯୋଗକ୍ଷେମଂ ବାହାମ୍ୟ। ଭଗବାନ କହିଲେ ଲେଖିଥାନ୍ତେ ଯୋଗକ୍ଷେମଂ ଦଦାମ୍ୟମ୍ କହିଥିଲେ ହେଇଥାନ୍ତା, ମୁଁ ପ୍ରଦାନ କରିବି। ବାହାମ୍ୟ ଅର୍ଥ ହେଉଛି କ'ଣ? ମୁଣ୍ଡରେ ବୋହିକି ନେବା। ଭଗବାନ କାହିଁକି କହିଲେ ମୁଣ୍ଡରେ ବୋହିକି ନେବା? ଏଇଟା ଠିକ୍ ହେଲାନି, ଭଗବାନ କ'ଣ ବୋହିବେ? ଭଗବାନ ତ ଯାହା ଚାହିଁବେ ସବୁ ସାଙ୍ଗେ ସାଙ୍ଗେ ସବୁ ହେଇଯିବ, ଆଉ ସେ ତାଙ୍କର ବୋହିବା କ'ଣ ଦରକାର? ତେଣୁ ଏଇ କଥା ଭାବିକରି ସେ ସେଇଠି ଗୋଟେ ଗାରଟେ ପକାଇ ଦେଇଛି, ବାହାମୀ ପାଖରେ ଗୋଟେ ଗାରଟେ ପକାଇ ଦେଇଛି। ତେଣୁ ତାପରେ ସେ ଯାଇଛନ୍ତି, ଯେତେବେଳେ ସ୍ନାନ କରିବାକୁ ଯାଇଛନ୍ତି ସେହି ସମୟରେ ଭଗବାନ ନିଜେ ସମସ୍ତ କିଛି ଖାଦ୍ୟ ପଦାର୍ଥ ସବୁ ଆଣିକିରି ଭାରରେ ବହନ କରିକି ଆଣିକିରି ତାଙ୍କ ଘରେ ତେଣୁ ତାପରେ ତାଙ୍କ ସ୍ତ୍ରୀ କହିଲେ, ନରସିଂହ ମେହେଟାଙ୍କର ସ୍ତ୍ରୀ କହିଲେ ଯେ ତମେ କିଏ ଭାର ସବୁ କିଏ ନା ପ୍ରଭୁ ଦେଲେ ଆଉ ମୁଁ ଟିକେ କଷ୍ଟ ହେଉଥିଲା ମୋତେ ଆଣିବା ପାଇଁ, କିନ୍ତୁ ମୋତେ ସବୁ ଚାବୁ ପ୍ରହାର କରିଛନ୍ତି କହିକି ତାଙ୍କ ପିଠି ଦେଖେ ସେ ସବୁ ଚାବୁ ପ୍ରହାର କିନ୍ତୁ ତାଙ୍କ ସ୍ତ୍ରୀ ଭାରି ଆଶ୍ଚର୍ଯ୍ୟ ହୋଇଗଲେ କହିଲେ ଇଏ ତ ଆମର ମାନେ ଆମର ସ୍ୱାମୀ ତ ଏତେ ନିଷ୍ଠ ନୁହନ୍ତି, ତେଣୁ ଏମିତି ଛୋଟ ପିଲାକୁ ଏତେ ସୁନ୍ଦର ଭଗବାନଙ୍କର ରୂପ ବହୁତ ସୁନ୍ଦର ରହିଛି ଦେଖିକି ସିଏ ଆକର୍ଷିତ ହୋଇଯାଉଛନ୍ତି, ଏତେ ସୁନ୍ଦର କମଳ କମନୀୟ ବାଳକକୁ ସେ ଏମିତି ପ୍ରହାର କରିଛନ୍ତି, ଏଭଳି ସେ ଚିନ୍ତା କରି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। ତାପରେ ସେ ବାଳକୁ କହିଲେ ଯେ ତୁମେ ଖାଦ୍ୟ ଗ୍ରହଣ କର ଆଉ କିଛି ସମୟ ବିଶ୍ରାମ ନିଅ, କିନ୍ତୁ ସେ କହିଲେ ନା ନା ମୋର ବହୁତ କାମ ଅଛି ଆଉ ମୁଁ ପଳେଇ ଯାଉଛି କହିକି ପଳେଇ ଯାଉଛି। ତାପରେ ଯେତେବେଳେ ନର୍ସିଂହୋମ୍ ଏଇଟା ଫେରିଛନ୍ତି ସେତେବେଳେ ତାଙ୍କ ସ୍ତ୍ରୀ ତାଙ୍କୁ ପଚାରୁଛନ୍ତି ଯେ ତୁମେ ସେ ଛୋଟ ବାଳକୁ କାହିଁକି ଏତେ ନିଷ୍ଠୁର ଭାବରେ ସବୁ ବାହାର କରୁଛ, କିନ୍ତୁ ସେ ଯେତେବେଳେ ଶୁଣିଲେ କଥା ସେ ଆଶ୍ଚର୍ଯ୍ୟ ହେଇକି କହିଲେ କ'ଣ ଛୋଟ ପିଲା ସେ ଦେଖେଇଲେ ତୁ ଏଇସବୁ ଜିନିଷ ସବୁ ସେ ଆଣିଛନ୍ତି ତାଙ୍କୁ ପଠେଇଲ ଆଉ ତାଙ୍କୁ ସେ ମନା କରିବା ସବୁ ତୁମକୁ ବାହାର କଲ। ତାପରେ ସେ ଚିନ୍ତା କଲେ ମୁଁ ଯେଉଁ ବହାମୀ ଶବ୍ଦ ଭଗବାନ କହୁଛନ୍ତି ନା ବହାମୀ, ମୋର ସେଥିରେ ସମ୍ବନ୍ଧ ଥିଲା କିନ୍ତୁ ଭଗବାନ ନିଜେ ଆଣି ଦେଖିଥିଲି ଭାବନା, ତେଣୁ ଶୁଦ୍ଧ ଭକ୍ତଙ୍କର କୌଣସି ତାଙ୍କର ଯେଉଁ ଆବଶ୍ୟକତା ରହିଛି ସେ ଆବଶ୍ୟକତା ପୂରଣ କରିବା ପାଇଁ ତାଙ୍କର ଚେଷ୍ଟା କରିବା ଦରକାର ନାହିଁ, ଭଗବାନ ନିଜେ ସେସବୁ ପୂରଣ କରିବେ, ତାକୁ ସେଥିପାଇଁ କହୁଛନ୍ତି ଯୋଗକ୍ଷେମ ଭାବନା। କିନ୍ତୁ ଆମ ପାଇଁ ଆମେ କ'ଣ କରିବା, ଆମେ ଭଗବାନଙ୍କର ଯୋଗକ୍ଷେମ ପାଇଁ ଆମେ ଭଗବାନଙ୍କ ଉପରେ ନିର୍ଭର କରିବାନି, ଭଗବାନ କହୁଛନ୍ତି ନିର୍ଯୋଗକ୍ଷେମ ଆତ୍ମା, ଆମେ ନିର୍ଯୋଗକ୍ଷେମ ଆମେ କୌଣସି ଚିନ୍ତା କରିବା ନାହିଁ, କେମିତି ଆମେ ଯୋଗ ଆମେ ଜିନିଷ ଯେଉଁ ଅଛି କେମିତି ଆମେ ରକ୍ଷା କରିବା, ଯେଉଁ ଜିନିଷଟା ନାହିଁ କେମିତି ଆମେ ପ୍ରାପ୍ତ ହେବା, ଏଥିପାଇଁ ଆମେ ଚେଷ୍ଟା କରିବା ଦରକାର। ଯେଉଁମାନେ ସେଇ ଶୁଦ୍ଧ ସତ୍ୟ ସ୍ତରକୁ ଗଲେଣି ସେମାନେ ନିର୍ଯୋଗକ୍ଷେମ ସ୍ତରକୁ ଗଲେ ଏବଂ ଆତ୍ମବାନ, ଆତ୍ମବାନ ଅର୍ଥ ସେମାନେ ଆଉ ଶରୀର ଚେତନାରେ ନାହାନ୍ତି, ସେମାନେ ଆତ୍ମାର ଚେତନାରେ ଅଛନ୍ତି, ଆତ୍ମାର ଚେତନାରେ ସେମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ତେଣୁ ଏ ଇଚ୍ଛା ଦ୍ୱେଷରେ ସମସ୍ତେ ସବୁ ଜୀବ ରହୁଛନ୍ତି, ସବୁ ବହୁତ ବଦ୍ଧ ଜୀବମାନେ ଏଇ ଇଚ୍ଛା ଦ୍ୱେଷ ସ୍ତରରେ ରହୁଛନ୍ତି, ତେଣୁ ଯେହେତୁ ତାଙ୍କର ଇଚ୍ଛା ଦ୍ୱେଷ ରହିଛି ସେଥିପାଇଁ ମୃତ୍ୟୁ ସମୟରେ ମଧ୍ୟ ତାଙ୍କର ପୁଣି ଗୋଟେ ଚିନ୍ତାଧାରା ରହୁଛି, ସେମାନେ ଭାବୁଛନ୍ତି ଯେ ଏଇଭଳି ଭାବରେ ମୁଁ ଯେଉଁ କାର୍ଯ୍ୟ କଲି ଏ କାର୍ଯ୍ୟ କରିବା ଦ୍ୱାରା ମୋର ମୋ ପ୍ରକୃତ ଆନନ୍ଦ ପ୍ରାପ୍ତ ହୋଇପାରିଲି ନାହିଁ, ଆକୁ ଏଇଭଳି ଭାବରେ କଲେ କାର୍ଯ୍ୟ ମୁଁ ପ୍ରକୃତ ଆନନ୍ଦ ପ୍ରାପ୍ତ ହେବି, ମୃତ୍ୟୁ ସମୟରେ ସେଇଭଳି ଚିନ୍ତା କରିକି ପୁଣି ନେକ୍ସଟ ଯେତେବେଳେ ପରଧନ ପ୍ରାପ୍ତ ହେଉଛନ୍ତି ସେତେବେଳେ ମଧ୍ୟ ସେଇ ଭାବରେ ଏ ଭୌତିକ ଜଗତରେ ତାଙ୍କର ଆସୁଛି, ପୁଣି ସେଇଭଳି ଭାବରେ ଦୁଃଖ କଷ୍ଟ ଚାଲିଛି। ତେଣୁ ଯଂ ଯଂ ଭାବି ସ୍ମରଣ ଭାବଂ ତ୍ୟଜନ୍ତି କଳେବରଂ ତମ୍ ତମ୍ ଏବ ଇତି କୌନ୍ତେୟ ସଦା ତଦ୍ଭାବ ଭାବି, ଭଗବଦ୍ଗୀତାର ଅଷ୍ଟମ ଅଧ୍ୟାୟରେ ଭଗବାନ କହିଛନ୍ତି ମୃତ୍ୟୁ ସମୟରେ ଯିଏ ଯେଉଁ ଭାବରେ ଚିନ୍ତା କରିବ ସେ ସେଇଭଳି ଭାବରେ ତାର ପରଧନ ପ୍ରାପ୍ତ ହେବ। ତେଣୁ ଯେହେତୁ ଜଣେ ଏଇ ଭୌତିକ ଜଗତରେ ଇଚ୍ଛା ଦ୍ୱେଷ ଏସବୁ ରହିଛି, ଏଇ ଇଚ୍ଛା ଦ୍ୱେଷ ମାଧ୍ୟମରେ ସେ ସୁଖ ଦୁଃଖ ପ୍ରାପ୍ତ ହେଉଛି ଏବଂ ସେ ଚାହୁଁନି ଦୁଃଖ କିନ୍ତୁ ନ ଚାହିଁଲେ ମଧ୍ୟ ଦୁଃଖ ଆସି ପହଞ୍ଚୁଛି, ତେଣୁ ସିଏ ଚେଷ୍ଟା କରୁଛି କିଭଳି ଭାବରେ ପ୍ଲାନ୍ କଲେ ସେ ସୁଖ ଆମେ ପ୍ରାପ୍ତ ହେବା, ଏଇଭଳି ଭାବରେ ସେ ପ୍ଲାନ୍ କରିଚାଲିଛି, ତେଣୁ ସେ ପ୍ଲାନ୍ କରିଚାଲିଥିବା ପର୍ଯ୍ୟନ୍ତ ସେଇ ସୃଷ୍ଟିରେ ସେ ଆସୁଥିବେ, ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ସବୁବେଳ ପାଇଁ ଏଇଟା ଚାଲିବ। କିନ୍ତୁ ଯେତେବେଳେ ଇଚ୍ଛା ଦ୍ୱେଷରୁ ଉର୍ଦ୍ଧକୁ ଯିବ ସେତେବେଳେ ସେ ଆଉ ଏ ଭୌତିକ ଜଗତକୁ ଆସିବ। ଯଦି ଆମେ କହିବା ଇଚ୍ଛା ଦ୍ୱେଷ ସମ୍ମୁଖୀନ ଦ୍ୱନ୍ଦ୍ୱ ମୋହନ ଭାରତ ସର୍ବଭୂତାନି ସମୂହ, ସମସ୍ତେ ମୋହ ଅବସ୍ଥାରେ ଥିବା ହେତୁ ସ୍ୱର୍ଗେ ଯାଆନ୍ତି ଭୌତିକ ଜଗତକୁ ଆସୁଛନ୍ତି, ତେଣୁ ଯେଉଁମାନେ ଏ ମୋହରୁ ଉର୍ଦ୍ଧକୁ ଯିବେ ସେମାନଙ୍କ ଜଗତକୁ ଆସିବାକୁ ପଡ଼ିବ, ଆଉ ସେମାନେ ସ୍ୱର୍ଗେ ଆସିବା ସ୍ୱର୍ଗେ ଯାଆନ୍ତି କରନ୍ତୁ ସେମାନଙ୍କୁ ସ୍ୱର୍ଗେ ଆସିବା ଦରକାର ନାହିଁ, ଏ ଭୌତିକ ସୃଷ୍ଟିକୁ ଆସିବା ଦରକାର ନାହିଁ, ସେମାନେ ଭଗବତ ଥାଆନ୍ତି। ତେଣୁ ଆମେ ଯଦି ପ୍ରଶ୍ନ ପଚାରିବା କାହିଁକି ଜଣେ ଏ ଭୌତିକ ଜଗତକୁ ଆସୁଛି, ସେ ପ୍ରଶ୍ନର ଉତ୍ତରଟା ହେଉଛି ଇଚ୍ଛା ଦ୍ୱେଷ ସମ୍ମୁଖୀନ ଦ୍ୱନ୍ଦ୍ୱ ମୋହେନ ଭାରତ ସର୍ବଭୂତାନି ସମୂହ ସ୍ୱର୍ଗେ ଯାଆନ୍ତି କରନ୍ତି। ତେଣୁ ଆ ପର ଶ୍ଳୋକ ଆମେ କାଲିକୁ ପାଠ କରିଛୁ, ଯେଷାଙ୍କୁ ଅନ୍ତର୍ଗତ ପାପଂ ଜନାନାଂ ପୁଣ୍ୟକର୍ମଣାଂ ତେ ଦ୍ୱନ୍ଦ୍ୱ ମୋହରେ ମୁକ୍ତ ଭଜନ୍ତେମାନ ଦୂରତର, ଦ୍ୱନ୍ଦ୍ୱ ମୋହରୁ ଯେଉଁମାନେ ମୁକ୍ତ ହେବେ, ଏଠି ଦ୍ୱନ୍ଦ୍ୱ ମୋହ କଥା ରହିଲା, ଦ୍ୱନ୍ଦ୍ୱ ମୋହରୁ ଯେଉଁମାନେ ମୁକ୍ତ ହେବେ ସେମାନେ ତାଙ୍କର ଅବସ୍ଥା ଆଗରେ ସେ କୁହାଯିବ ଭଗବାନଙ୍କର ଦୃଢ଼ ଭାବରେ ଭଜନ କରିପାରିବେ, ବା ଅନ୍ୟପକ୍ଷରେ ଆମେ କହିବା ଯଦି ଯେଉଁମାନେ ଭଗବାନଙ୍କ ଦୃଢ଼ ଭାବରେ ଭଜନ କରିବେ ସେ ସେମାନେ ଏଇ ଦ୍ୱନ୍ଦ୍ୱ ମୁହଁରୁ ମୁକ୍ତ ହେବେ। ଆମର କାହାର କ'ଣ ପ୍ରଶ୍ନ ଅଛି? ମୋହ କହିଲେ ଆମର ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧରେ ଋଷଭଦେବ ସେ କଥା କହିଛନ୍ତି, ମୋହର ଅର୍ଥ ବୁଝିଛନ୍ତି ଯେ ପୁଂସ ସ୍ତ୍ରିୟ ମିତ୍ରୀଭାବ ମେତମ ତୟର୍ମିତ ହୃଦୟ ଗ୍ରନ୍ଥି ମାହୁ ଅତ ଗୃହ କ୍ଷେତ୍ର ସୁତାପ୍ତ ବିତେ ଜନସ୍ୟ ମୋହୟଂ ଅହଂ ମହେତ। ମୋହ ଆସିଛି, ଏ ମୋହଟା କେମିତି ସୃଷ୍ଟି ହେଉଛି? ସେ ଭଗବାନ ଋଷଭଦେବ ପଞ୍ଚମ ସ୍କନ୍ଧରେ କହିଛନ୍ତି ଯେ ପୁରୁଷ ସ୍ତ୍ରୀର ଯେଉଁ ଆକର୍ଷଣ ରହୁଛି, ପୁରୁଷ ସ୍ତ୍ରୀୟ ମିତ୍ର ମୌଥୁନ ଭାବଟା ଯେଉଁ ରହୁଛି, ଏଇଥିରୁ ଆସୁଛି ତୟର୍ମିତ ହୃଦୟ ଗ୍ରନ୍ଥି, ଯଦି ହୃଦୟର ବନ୍ଧନ ଆସୁଛି ବା ଏଠି ବନ୍ଧନ ହେଉଛି ହୃଦୟ ଗ୍ରନ୍ଥି ବା ଗ୍ରନ୍ଥି କହିଲେ ବନ୍ଧନ ଗଣ୍ଠି ପଡ଼ୁଛି ଯେଉଁଟା ହୃଦୟ ଗ୍ରନ୍ଥି, ଏବଂ ଏଇଥିରୁ ଅତ ଏଇ ଯେଉଁ ପୁରୁଷ ସ୍ତ୍ରୀ ମିଳନ ହେଲେ ତାଙ୍କର ଆବଶ୍ୟକତା କ'ଣ ହେଉଛି ନା ଗୃହ ଦରକାର ହେଉଛି, ଘରେ ରହିବେ, ଏବଂ ଧନ ରୋଜଗାର କରିବା ପାଇଁ କ୍ଷେତ୍ର ଦରକାର ହେଉଛି, ଏବଂ ପୁରୁଷ ସ୍ତ୍ରୀ ମିଳିତ ହେଲେ ତାଙ୍କର ପିଲା ଛୁଆ ଜନ୍ମ ହେଉଛନ୍ତି ସୁତ, ଏବଂ ତାଙ୍କର କିଛି ଆପ୍ତ ମାନେ ବନ୍ଧୁବାନ୍ଧବମାନେ ବି ଦେଉଛନ୍ତି, ଏବଂ କିଛି ଧନର ଆବଶ୍ୟକତା ରହୁଛି, ତେଣୁ ଏଇଥିରୁ ଗୃହ କ୍ଷେତ୍ର ସୁତ ଆପ୍ତ ବିତେଇ ଜନସ୍ୟ ମୋହୟଂ, ଏଇଥିରୁ ମୋହଟା ସେ ହେଉଛି କ'ଣ ନା ଅହଂ ମନେ, ଯେ ଶରୀରକୁ ସେମାନେ ଭାବୁଛନ୍ତି ମୁଁ, ଏବଂ ଶରୀର ସମ୍ବନ୍ଧୀୟ ଯେଉଁମାନେ ଅଛନ୍ତି ତାଙ୍କ ସେମାନେ ହେଉଛି ମୋହ, ଏଇ ଭାବଟା ଆସୁଛି, ଏଇଟା ହେଉଛି ମୋହ। ପ୍ରକୃତରେ ଆମେ ଏ ଶରୀର ନୁହଁ, କିନ୍ତୁ ମୋହଗ୍ରସ୍ତ ହୋଇଥିବା ହେତୁ ବା ଅବିଦ୍ୟାଗ୍ରସ୍ତ ବା ଅଜ୍ଞାନତା ଥିବା ହେତୁ ପ୍ରକୃତ ଜ୍ଞାନଟା ଆମର ଆବୃତ ହେଇକି ରହୁଛି, ସେଇଟାକୁ ମୋହ ବୋଲି କୁହାଯାଉଛି। ପ୍ରକୃତ ଆମେ ଜାଣୁନି ପ୍ରକୃତ ଜିନିଷଟା କ'ଣ, ତେଣୁ ଇଏ ହେଉଛି ମୋହ। ତେଣୁ ଅଜ୍ଞାନ ଭିତରେ ସମସ୍ତେ ରହୁଛନ୍ତି, ମୋହ କହିଲେ ଅଜ୍ଞାନ ଭିତରେ ସମସ୍ତେ ରହୁଛନ୍ତି, ଅଜ୍ଞାନ ଭିତରେ ରହିଥିବା ହେତୁ ସେମାନେ ପ୍ରକୃତ ଜିନିଷଟା ଜାଣିପାରୁନାହାନ୍ତି। ଯଦିଓ ଭୌତିକ ଜଗତରେ ବହୁତ ଜ୍ଞାନ ରହିଛି, କିନ୍ତୁ ଏସବୁ ହେଉଛି ଅବିଦ୍ୟା ବୋଲି କୁହାଯାଉଛି। ଏ ଭୌତିକ ଜଗତର ଜ୍ଞାନ, ଭୌତିକ ଜଗତଟା ପ୍ରକୃତ କ'ଣ, ପଞ୍ଚମ ପଞ୍ଚମ ଶ୍ରଦ୍ଧାରେ ଭଗବାନ କହୁଛନ୍ତି ଗୋଲ୍ଟା ଦୁଃଖ ବୁଦ୍ଧମୂଳ ମଦ ଶାଖ ମତ୍ସ୍ୟତ୍ୱ ପ୍ରାଉରବ୍ୟମ ଛନ୍ଦାସି ଯଶ ପରିଣାମୀ ଯଶ୍ୱ ବେଦ ସବେଦ। ଏ ଭୌତିକ ଜଗତକୁ ଯିଏ ଏଭଳି ଜାଣେ ଯେ ଇଏ ପ୍ରକୃତ ବୃକ୍ଷ ନୁହଁ, ଇଏ ହେଉଛି ଓଲଟା ବୃକ୍ଷ, ତାହେଲେ ସିଏ ପ୍ରକୃତ ଜ୍ଞାନ ପ୍ରାପ୍ତ ହେବ। କିନ୍ତୁ ସମସ୍ତେ ତ ଏଇଟାକୁ ପ୍ରକୃତ ବୃକ୍ଷ ବୋଲି ଭାବୁଛନ୍ତି ନା, ସେଇଥିରୁ ଆନନ୍ଦ ପାଇବା ପାଇଁ ଚେଷ୍ଟା କରୁଛନ୍ତି, ତେଣୁ ସମସ୍ତେ ମୋହ ବ୍ୟସ୍ତ ହେଇକି ରହିଛନ୍ତି। ତେଣୁ ଅର୍ଜୁନ ଅନ୍ତିମରେ କହିଲେ ନଷ୍ଟ ମୋହ ସ୍ମୃତି ଲତା, ଆମର ଯେହେତୁ ମୋହ ଥିବା ହେତୁ ଆମର ସ୍ମୃତି ମଧ୍ୟ ନଷ୍ଟ ହେଇଯାଉଛି, ତେଣୁ ଯେତେବେଳେ ମୋହଟା ଚାଲିଯିବ, ଏ ମୋହଟା କେମିତି ଯିବ ନା ଭଗବାନଙ୍କ କୃପାରୁ ହିଁ, ତତ୍ ପ୍ରସାଦାତ୍ ନା, ଭଗବାନ ସାଧୁ ଗୁରୁଙ୍କର ଶାସ୍ତ୍ରଙ୍କର କୃପା ହେଲେ ଏ ମୋହଟା ଯିବ, ନହେଲେ ମୋହଟା
ଯାଇପାରିବ
ନା, ଆମେ ନିଜେ ଚେଷ୍ଟାରେ ସେଇଟାକୁ ଇଏ କରିପାରିବା। ଯେମିତି ଭଗବାନ କହୁଛନ୍ତି ଭଗବତ ସପ୍ତମ ଅଧ୍ୟାୟରେ କୁହା ସାରିଛି ବୋଧେ, ଦୈବୀ ହିସା ଗୁଣମୟୀ ମମ ମାୟା ଦୂରତା, ମମ ମାୟା ଦୂରତା ମାନେ ଇଏ ମୋହକୁ କେହି ପାର କରିପାରିବେନି, କିନ୍ତୁ ମାମେ ବି ପ୍ରପଦ୍ୟନ୍ତେ ମାୟା ମେ ତାଙ୍କ, ଭଗବାନଙ୍କ ଶରଣରେ ଗଲେ ହିଁ ଏଇଟାକୁ ଆମେ ଚଳିପାରିବା। ଭଗବାନଙ୍କ ଶରଣ ନ ଯାଇ ଆମେ ବହୁତ ଚେଷ୍ଟା କରିବା, ଆମେ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଯାହା ଅଛି ସବୁଗୁଡ଼ାକୁ ଆମେ କଣ୍ଟ୍ରୋଲ କରିବା ଦମନ କରିବା ହେଇପାରିବ। ଭଗବତ ଗୀତା ଅଧ୍ୟାୟରେ ଭଗବାନ କଥା ଯେ ବିଷୟ ବିନିବର୍ତ୍ତନ୍ତେ ନିରାହାରସ ଦେହିନ ରସବର୍ଜଂ ରସପ୍ରିୟ ପରମ ଦୃଷ୍ଟା ନିବର୍ତ୍ତନ, ଆମେ ବିଷୟରୁ ନିବୃତ୍ତ ହେବା, ବିଷୟ ବିନିବର୍ତ୍ତନ ନିରାହାର ଭାବରେ ରହୁଛି, ନିରାହାରସ ଦେହିନ ରସ ବର୍ଜନ କଲେ ମଧ୍ୟ ରସବର୍ଜଂ ରସପ୍ରିୟ, କିନ୍ତୁ ଆମର ମନରେ ସେସବୁ ରହୁଛି, ରସ ଇଚ୍ଛାଟା ଆମର ମନରେ ରହୁଛି, ଏବଂ କିନ୍ତୁ ଯଦି ପରମ ଦୃଷ୍ଟୁଆ ଯଦି ଉନ୍ନତର ସ୍ୱାଦ ଆମେ ପାଇବା ଭଗବାନଙ୍କର ସେବାରେ ରହିଲା ମାନେ ଆମେ ଗୋଟେ ଉନ୍ନତର ସ୍ୱାଦ ପାଇବା, ତେଣୁ ପରମ ଦୃଷ୍ଟିଆ ନିବର୍ତ୍ତତେ, ଉନ୍ନତର ସ୍ୱାଦ ପାଇଲେ ଆମେ ଯେଉଁ ନିମ୍ନତର ଯେଉଁ ଭୌତିକ ସ୍ୱାଦ ସବୁ ରହିଛି ସେଥିରେ ଆମେ ନିବୃତ୍ତି ହେଇପାରିବା, କିନ୍ତୁ ଉନ୍ନତର ସ୍ୱାଦ ନ ପାଇବା ପର୍ଯ୍ୟନ୍ତ ଆମେ ଏଇଥିରୁ ଯେତେ ଚେଷ୍ଟା କଲେ ମଧ୍ୟ ନିବୃତ୍ତି ହେବା ପାଇଁ ଆମେ କହିପାରିବା, କାରଣ ହାୟର୍ ଟେଷ୍ଟ ନ ପାଇଲେ ଲୋୟର୍ ଟେଷ୍ଟକୁ ଛାଡ଼ିପାରିବା ନାହିଁ। ପ୍ରଭୁପାଦ ମହାଦେବ ଉଦାହରଣ ଦିଅନ୍ତି, ଯେଉଁ ମାୟାବାଦୀମାନେ ମାୟାବାଦୀମାନେ ସେମାନେ ପ୍ରଥମେ ଶରୀର ସଂସାର ତ୍ୟାଗ କରନ୍ତି। କାହିଁକି ନା ସେମାନେ କହନ୍ତି ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ଏଇଟା କହିକି ସେମାନେ ସଂସାରକୁ ତ୍ୟାଗ କରନ୍ତି, ସନ୍ୟାସ ହୁଅନ୍ତି, ଏସବୁ କରନ୍ତି। କିନ୍ତୁ ବ୍ରହ୍ମରେ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ, କାରଣ ଭଗବାନ ବିଷୟରେ ଜାଣିନାହାନ୍ତି ଆନନ୍ଦ ପ୍ରାପ୍ତ। ଆଉ ଉପନିଷଦରେ ଯେଉଁ ବ୍ରହ୍ମ ଇଏଟା ରହିଛି, ଉପନିଷଦରେ ଯେଉଁ ଜ୍ଞାନ ରହିଛି, ବ୍ରହ୍ମ ଜ୍ଞାନ ଇତ୍ୟାଦି, ବ୍ରହ୍ମରେ ଏତେ ଆନନ୍ଦ ନାହିଁ। ତେଣୁ ସେମାନେ କ'ଣ କରନ୍ତି ନା ଆଉ ସେଥିରେ ଆନନ୍ଦ ନ ପାଇପାରିକି ପୁଣି ଏଇ ଭୌତିକ କାର୍ଯ୍ୟରେ ଲିପ୍ତ ରୁହନ୍ତି। ହସ୍ପିଟାଲ ଖୋଲିବା, ରୋଗୀକୁ ଶୁଶ୍ରୂଷା ସେବା କରିବା, ବା ଯେଉଁମାନେ ଭୋଗକୁ ଖାଇବାକୁ ଲୋକ ପାଉନି ତାକୁ ଖାଦ୍ୟ ଦେବା, ଏଇସବୁ ତଥାକଥିତ ଲୋକ ଉପକାର କାର୍ଯ୍ୟ ଯେଉଁଟା ରହୁଛି ସେଇଥିରେ ସେମାନେ ନିର୍ମିତ, ମାନେ ସେଇଥିରେ ସେମାନେ ରୁହନ୍ତି, ମାନେ ସେଇଥିରେ ସେମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି। କାରଣ ନା ସେମାନେ ଭଗବାନଙ୍କ ପାଖରେ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ। ତେଣୁ ଯେହେତୁ ଜଣେ ଭଗବାନଙ୍କର ସଂସ୍ପର୍ଶରେ ଆସିଲେ ସେଥିରୁ ଯେଉଁ ପ୍ରକୃତ ଆନନ୍ଦ ପ୍ରାପ୍ତ ହେବେ, ସିଏ ଆନନ୍ଦ ପାଇଲେ ଆଉ ଇଏ ଲୋୟର ଟେଷ୍ଟ ବା ନିମ୍ନତର ସ୍ୱାଦ ପ୍ରତି ଆଉ ଆନନ୍ଦ ପାଇଁ ଆଗ୍ରହ କରିବେନି ସେମାନେ। କିନ୍ତୁ ସେ ଆନନ୍ଦ ନ ପାଇବା ପର୍ଯ୍ୟନ୍ତ ଏ ଆନନ୍ଦକୁ ସେମାନେ ଛାଡ଼ିପାରିବେ ନାହିଁ। ଜଣେ ସିଗରେଟ୍ ଟାଣୁଛି ବା ଜଣେ ପାନ ଖାଉଛି ବା ଅନ୍ୟାନ୍ୟ ଭୌତିକ ଯେଉଁ ଆସକ୍ତି ସବୁ ରହିଛି, ଜଣେ ଚାଟ୍ ମଧ୍ୟ ପିଉଛି, ସେ ତାକୁ ଛାଡ଼ିପାରୁନି, ଯେତେ ଚେଷ୍ଟା କଲେ ମଧ୍ୟ ସେ ଛାଡ଼ିପାରୁନାହିଁ। କାହିଁକି ନା ଏଇ ଯେଉଁ ଆସକ୍ତି ରହିଛି, ଏ ଆସକ୍ତିରେ ଛାଡ଼ି ହେବନି। ଗୋଟେ ଉନ୍ନତର ହାୟର ଟେଷ୍ଟ ନ ପାଇଲେ ଏ ଲୋୟର ଟେଷ୍ଟକୁ ଜଣେ ଛାଡ଼ିପାରିବ। ତେଣୁ ପ୍ରଭୁପାଦ ଯେତେବେଳେ ଆମେରିକା ଯାଇଥିଲେ ସେତେବେଳେ ହିପି ସମୟ ଚାଲିଥିଲା, ହିପି ମୁଭମେଣ୍ଟ ଚାଲିଥିଲା, ସବୁ ଯୁବକମାନେ ଆମେରିକା ଯୁବକମାନେ ସବୁ ହିପି ହେଇକି ଡ୍ରଗ୍ ଆଡିକ୍ଟ ହେଇକିରି ବେଶୀ ଆସକ୍ତ ହେଇକିରି ସେମାନେ ସବୁ ରାସ୍ତାରେ ସବୁ ସହାୟ କରୁଥିଲେ, ଏବଂ ଆମେରିକା ସରକାର ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କଲେ ମଧ୍ୟ ତାଙ୍କୁ ନିଶାରୁ ମୁକ୍ତ କରିପାରୁନଥିଲେ। ବର୍ତ୍ତମାନ ମଧ୍ୟ ଆମ ଭାରତର ଅବସ୍ଥା ମଧ୍ୟ ସେଇ ହେଲାଣି, ଚାରିଆଡ଼େ ସବୁ ନିଶାଗ୍ରସ୍ତ ଲୋକମାନେ, ଯୁବକମାନେ ସବୁ ନିଶାଗ୍ରସ୍ତ ହେଇଗଲେ। କିନ୍ତୁ ଯେତେବେଳେ ସେମାନେ ପ୍ରଭୁପାଦଙ୍କର ମୁଭମେଣ୍ଟରେ ଯୋଗ ଦେଲେ, ପ୍ରଭୁପାଦଙ୍କର ସଂସ୍ପର୍ଶରେ ଆସିଲେ, ଭଗବାନଙ୍କର ନାମ ଜପ କଲେ, ଭଗବାନଙ୍କ ପ୍ରସାଦ ସେବନ କଲେ, ସେସବୁକୁ ଛାଡ଼ି ଦେଇପାରିଲେ, ସେସବୁ ଛାଡ଼ି ଦେଇପାରିଲେ। କିନ୍ତୁ ଜଣେ ସେ ନ ପାଇଛି ମାନେ ଉନ୍ନତର ସ୍ୱାଦ ନ ପାଇଛି ମାନେ ସେ ନିମ୍ନତର ସ୍ୱାଦକୁ ଛାଡ଼ିପାରିବ। ଆମର ମୁଁ ହେଉଛି ପୁରା ଆମେ ପ୍ରଥମ ମୁଁ ହେଉଛି ଯେ ଆମେ ଏ ଶରୀର ସେ ଏଇ ଶରୀରଟାକୁ ଆମେ ଭାବୁଛେ ନିଜର ବୋଲି, ବା ଏଇ ଶରୀର ସମ୍ବନ୍ଧୀୟ କାର୍ଯ୍ୟରେ ଆମେ ଲିପ୍ତ ରହୁଛେ ଶରୀର। ତେଣୁ ଆମେ ଯେ ଆତ୍ମା ଏ ଜ୍ଞାନରେ ଆମର ଆସିନି, ଏବଂ ଆତ୍ମା ଶରୀରର କାର୍ଯ୍ୟ ଆମେ ଯେଉଁ ରହିଛି, ଆମର ଶରୀର ଯେଉଁ ଆବଶ୍ୟକତା ହେଉଛି ସେ ଆବଶ୍ୟକତା ଆମେ ଛାଡ଼ିପାରୁଛେ କି? ଆମର ଶରୀରରେ ଖାଦ୍ୟ ଯୋଗାଡ଼ କରୁଛି, ଦରକାର ହେଉଛି ବା ଏଇସବୁ ଜିନିଷ ଯେଉଁ ରହୁଛି ଏଇଟାକୁ ଆମେ କରିପାରୁନେ ନା, ତ୍ୟାଗ କରିପାରୁନେ, ସେ ଆମେ ତ୍ୟାଗ କରିବା ଦରକାର ନାହିଁ। କିନ୍ତୁ ଯେଉଁମାନେ ଶରୀର ସ୍ତରରେ ଅଛନ୍ତି, ସେଇ ଶରୀରର ଆବଶ୍ୟକତା ପାଇଁ ସେମାନେ କାର୍ଯ୍ୟ କରି ଚାଲୁଛନ୍ତି। ଆମର ସେଥିପାଇଁ ଭଗବାନ କହିଲେ ଯେ ଶରୀର ଯାତ୍ରା ବି ଚତେ ନ ପ୍ରସିଦ୍ଧ ତା କର୍ମ, ଶରୀରର ଆବଶ୍ୟକତା ଯେତିକି ସେତିକି ଆମେ ପୂରଣ କରିବା, କିନ୍ତୁ ଶରୀରକୁ ଅଧିକରୁ ଅଧିକ ଆନନ୍ଦ ଦେବା ଏଇଥିରେ ଯଦି ଆମେ ରହିବା ତାହେଲେ ସେମାନେ ଶରୀର ଚେତନାରେ କାର୍ଯ୍ୟ କରୁଛନ୍ତି। ଶରୀରର ଯେତିକି ଯେହେତୁ ଆମର ଶରୀର ଅଛି, ଶରୀର ଚଳିବା ପାଇଁ ଯାହା ଆବଶ୍ୟକ ହେଉଛି ସେତିକି ଆମେ ପ୍ରଦାନ କରିବା, ତେଣୁ ଏଇଟା ହେଲେ ଆମର ମୋହ ଆସ୍ତେ ଆସ୍ତେ କମିବ। ଏବଂ ଆମେ ଭଗବାନଙ୍କର କୃପାରୁ ସେ ଜିନିଷଟା କରିପାରିବା, ନହେଲେ ଆମେ ଏଇ ଶରୀର ଯେଉଁ ଆମର ଅନେକ ଜନ୍ମ ଧରି ଏଇ ଶରୀର ଇଏରେ ଆମେ ଲାଗି ଚାଲିଛୁ, ଅନେକ ଜନ୍ମ ଧରି ଲକ୍ଷ ଲକ୍ଷ ଜନ୍ମ ଧରିକିରି ଏଇ ଶରୀର ଚେତନାରେ ହିଁ ଆମେ ରହିଛୁ, ଶରୀରର ଆବଶ୍ୟକତା ପୂରଣ କରିବାରେ ହିଁ ଆମେ ରହିଛୁ, ତେଣୁ ଆମେ ସେଇଟାକୁ ଛାଡ଼ିପାରିବାନି। କିନ୍ତୁ ଯେତେ ଯଦି ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ରହିବା ତାହେଲେ ସେ ଯେଉଁ ଭଗବାନଙ୍କ କୃପା ପ୍ରାପ୍ତ ହେବା, ଗୁରୁଦେବଙ୍କ କୃପା ପ୍ରାପ୍ତ ହେଲେ ତାହେଲେ ଆମେ ଏ ଶରୀର ଚେତନାର ଉର୍ଦ୍ଧକୁ ଯାଇପାରିବା। ଇନ୍ଦ୍ରିୟାଣି ପରାଣ୍ୟ ଆଉ ଇନ୍ଦ୍ରିୟ ପରମ ମନ ମନସ୍ତୁ ପରାବୃଦ୍ଧି ଯେଉଁ ବୁଦ୍ଧେ ପରତସ୍ତୁ ସ ତୃତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ଇନ୍ଦ୍ରିୟମାନଙ୍କ ଠାରୁ ଉନ୍ନତ ରହୁଛନ୍ତି ମନ, ମନରୁ ଉନ୍ନତ ରହୁଛି ବୁଦ୍ଧି, ବୁଦ୍ଧିରୁ ଉନ୍ନତ ରହୁଛି ଆତ୍ମା, ଅହଙ୍କାର ମଧ୍ୟ ରହିଛି, ଅହଙ୍କାରରୁ ଆତ୍ମା। ତେଣୁ ଯେଉଁମାନେ ଇନ୍ଦ୍ରିୟ ସ୍ତରରେ ରହୁଛନ୍ତି ସେମାନେ ଆଉ ଉପର ଜିନିଷ ସେ ଜାଣିପାରୁନାହାନ୍ତି, ତେଣୁ ଇନ୍ଦ୍ରିୟରୁ ଉର୍ଦ୍ଧ ହେଉଛି ମନ, ମନର ଉର୍ଦ୍ଧ ହେଉଛି ବୁଦ୍ଧି, ଏବଂ ବୁଦ୍ଧିର ଉର୍ଦ୍ଧ ହେଉଛି। ତେଣୁ ପ୍ରଭୁପାଦ ମହାରାଜ ସେଇ ଶ୍ଳୋକରେ କର୍କଟରେ କହୁଛନ୍ତି ଯଦି ଆମେ ଭଗବାନ ସହିତ ଯୁକ୍ତ ହେଇପାରିବା ତାହେଲେ ସେଇଟା ହାଇଏଷ୍ଟ ଜିନିଷଟା, ହାଇଏଷ୍ଟ ଜିନିଷ ସହିତ ହେଇଗଲେ ଆମେ ଏ ଲୋୟର ଜିନିଷ ପ୍ରତି ଆମର ଆଉ ଆକର୍ଷଣ ରହିବ। ଘଟକୁ ଆମେ ଅନ୍ୟ ଅର୍ଥରେ ଅଜ୍ଞାନ ବୋଲି କହିଲେ ହବ, ଅଜ୍ଞାନ ପ୍ରକୃତ ବା ଆମର ଯେଉଁ ଲୋଭ ଲୋଭ ପାଖାପାଖି ହଁ ତା ପରସ୍ତର ହେଉଛି ଈଶ୍ୱରେଷୁ ତଦଧିନିଏଷୁ ବାଳିଷୁ ବିଶେଷୁ ଚ ପ୍ରେମ ମୈତ୍ରୀ କୃପବିକ୍ଷା ଜ କରୋତି ସମାଧ୍ୟମ। ଭଗବାନଙ୍କର ଯେଉଁମାନେ ପ୍ରାଥମିକ ସ୍ତରରେ ସେଇଟା ହେଉଛି କେବଳ ଅର୍ଚ୍ଚା ବିଗ୍ରହ ଆରାଧନା କରନ୍ତି ଏବଂ ସେମାନଙ୍କର ଅନ୍ୟ କୌଣସି ଜ୍ଞାନ ନଥାଏ। ଇଏ ହେଉଛି ଭାଗବତମର ଅନୁସାରେ, ପୁଣି ଚୈତନ୍ୟ ଚୈତନ୍ୟ ମହାପ୍ରଭୁ ମଧ୍ୟ ଅନ୍ୟ ତା'ର ଅର୍ଥ ଦେଇଛନ୍ତି। ଭାଗବତମ ଅନୁସାରେ ଏଇଟା କୁହାହେଉଛି ଯେ ଦ୍ୱିତୀୟ ସ୍ତର ମଧ୍ୟମ ସ୍ତରର ଭକ୍ତର ଲକ୍ଷଣ କ'ଣ ନା, ଈଶ୍ୱରେଷୁ ତଦଧିନିଏଷୁ ବାଳିଷୁ ଦ୍ୱେଷସୁ ଚ ପ୍ରେମ ମୈତ୍ରୀ ଉପାପେକ୍ଷା ଜ କରନ୍ତି ସ ମଧ୍ୟମ। ସେ ଚାରୋଟି ଜିନିଷ ଜାଣୁଛନ୍ତି, ଗୋଟେ ହେଉଛି ଈଶ୍ୱର, ଇଏ ହେଉଛି ଭଗବାନ। କନିଷ୍ଠ ଭକ୍ତ କେବଳ ଭଗବାନ ଜାଣୁଛି, ଆଉ କିଛି ଜାଣୁନି, କିନ୍ତୁ ମଧ୍ୟମ ଯେଉଁମାନେ ଉନ୍ନତ କଲେଣି ସେମାନେ ଆହୁରି ତିନୋଟି ଜିନିଷ ଜାଣୁଛନ୍ତି, ଈଶ୍ୱରେଷୁ ତଦ୍ ଅଧିନେଷୁ ଭଗବାନଙ୍କର ଅଧୀନରେ ଭଗବାନଙ୍କ ଭକ୍ତମାନେ ରହୁଛନ୍ତି, ଈଶ୍ୱରେଷୁ ତଦ୍ ଅଧିନେଷୁ ଏବଂ ବାଳିଷୁ, ବାଳିଷୁ କହିଲେ ଯେଉଁମାନେ ମାନେ ଏତେ ବାଳକ ସ୍ୱଭାବ, ବାଳିଷୁ ବାଳକ ସ୍ୱଭାବ ବାଳକ ଅଜ୍ଞାନ ଭିତରେ ଅଛନ୍ତି ବାଳିଷୁ ଏବଂ ଦ୍ୱେଷ ଦ୍ୱେଷ ଯେଉଁମାନେ ଦ୍ୱେଷ କରୁଛନ୍ତି, ଆମେ ଯେଉଁ ପଢ଼ିଲେ ଇଚ୍ଛା ଦ୍ୱେଷ ଯେଉଁ ଭଗବାନଙ୍କୁ ଯେଉଁମାନେ ଦୋଷ କରୁଛନ୍ତି ଦ୍ୱେଷ କରୁଛନ୍ତି ବା ଈର୍ଷା କରୁଛନ୍ତି ଏ ଚାରିଟା ବିଷୟରେ ସେମାନେ ଜାଣିପାରୁଛନ୍ତି। ତେଣୁ ସେହିଭଳି ଭାବରେ ତାଙ୍କର ବ୍ୟବହାର ମଧ୍ୟ ଚାରି ଜଣଙ୍କ ପାଇଁ ଅଲଗା ଅଲଗା ବ୍ୟବହାର ହେଉଛି। ଈଶ୍ୱରଙ୍କୁ କ'ଣ ହେଉଛି ନା ପ୍ରେମ, ଭଗବାନଙ୍କୁ ସେମାନେ ପ୍ରେମ କରୁଛନ୍ତି ଏବଂ ତଦ୍ ଅଧିନେଷୁ ତାଙ୍କ ପ୍ରତି ମୈତ୍ରୀ, ତାଙ୍କ ପ୍ରତି ବନ୍ଧୁତା ସେମାନେ ଆଚରଣ କରୁଛନ୍ତି ଏବଂ ଯେଉଁମାନେ ଅଜ୍ଞାନ ସ୍ତରରେ ଅଛନ୍ତି ସେମାନଙ୍କୁ କୃପା ପ୍ରଦାନ କରୁଛନ୍ତି, ପ୍ରେମ ମୈତ୍ରୀ କୃପା ଏବଂ ଆଉ ଯେଉଁମାନେ ଦ୍ୱେଷ କରୁଛନ୍ତି ଭଗବାନଙ୍କୁ ଦ୍ୱେଷ କରୁଛନ୍ତି ତାଙ୍କୁ ଉପେକ୍ଷା, ତାଙ୍କୁ ସେ ଛାଡ଼ି ଦେଉଛନ୍ତି। ଭଗବାନ ମଧ୍ୟ ଭଗବତ ଗୀତାର ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ଗୀତା କହିବେ ଲାଷ୍ଟ ଯେ ଇଦନ୍ତେ ନା ତପସ୍କାୟ ନା ଅଭକ୍ତାୟ କଦାଚନ ନ ଚା ଆଶିଷ୍ୟ ଆଚନ ନ ଚା ମାନଙ୍କୁ ଅଭ୍ୟସ୍ତ। ଏ ଜ୍ଞାନକୁ ଏମାନେ ସବୁ ପ୍ରଦାନ କରିବା ପାଇଁ ମନା କରୁଛନ୍ତି, ଯେଉଁମାନେ ମୋତେ ଦ୍ୱେଷ କରୁଛନ୍ତି, ଯେଉଁମାନେ ଅଭକ୍ତ, ଯେଉଁମାନେ ଅଳ୍ପ ତପସ୍ୟାକାରୀ ଏମାନେ ସବୁ ଏ ଜ୍ଞାନକୁ ପ୍ରଦାନ କରିବା ପାଇଁ ମନା କରୁଛନ୍ତି। ତେଣୁ ମଧ୍ୟମ ସ୍ତରରେ ଯେଉଁମାନେ ଆସୁଛନ୍ତି ସେମାନେ ତାଙ୍କୁ ଉପେକ୍ଷା କରୁଛନ୍ତି, ତାଙ୍କୁ ଛାଡ଼ି ଦେଉଛନ୍ତି, ତାଙ୍କ ସହିତ ସଂସ୍ପର୍ଶ ଆସି କିଛି ଲାଭ ନାହିଁ, ସେମାନେ ଆମ କଥାକୁ ଶୁଣିବେନି, ଆମର ସମୟ ନଷ୍ଟ, ତେଣୁ ତାଙ୍କୁ ଉପେକ୍ଷା କରୁଛନ୍ତି। ପ୍ରେମ ମୈତ୍ରୀ କୃପା ଅପେକ୍ଷା ଯାହା କରନ୍ତି ସେ ମଧ୍ୟମ, ଏହି ସ୍ତରରୁ ଯେଉଁମାନେ ଆସୁଛନ୍ତି ସେମାନେ ହେଉଛନ୍ତି ମଧ୍ୟମ ଭକ୍ତ ଏବଂ ଉତ୍ତମ ଭକ୍ତ କିଏ, ସବୁଠାରୁ ଶ୍ରେଷ୍ଠ ଭକ୍ତ ବା ମହାଭାଗବତ ଯାହା କୁହାଯାଉଛନ୍ତି ସବୁଠାରୁ ଶ୍ରେଷ୍ଠ ସ୍ତରରେ ଯେଉଁ ଲୋକମାନେ ସେମାନେ ନା ସର୍ବଭୂତେଷୁ ଯ ପଶ୍ୟେ ଭଗବତ ଭାବମାତ୍ମନ ଭୂତାନି ଭାଗବତୀ ଆତ୍ମନି ଏସ ଭାଗବତ। ଯେଉଁମାନେ ଭାଗବତ ତମ, ଯେଉଁମାନେ ଶୁଦ୍ଧ ଭକ୍ତ, ଯେଉଁମାନେ ଅତି ଉନ୍ନତ ଭକ୍ତ, ଶ୍ରେଷ୍ଠ ଭକ୍ତ, ଉତ୍ତମ ଭକ୍ତ, ସେମାନେ ସର୍ବଭୂତେଷୁ ଯ ପଶ୍ୟେ ମାନେ ଜୀବଠୁ ପଶୁ ପକ୍ଷୀ ବୃକ୍ଷ ଲତା ଯାହା ଦେଖିଲେ ମଧ୍ୟ ସର୍ବଭୂତେଷୁ ଯ ପଶ୍ୟେ ସେମାନେ କ'ଣ ଦେଖନ୍ତି ନା ଭଗବତ ଭାବ, ଭଗବତ ଭାବ ସବୁଠି ସେ ଭଗବାନ ଦର୍ଶନ କରନ୍ତି। ତେଣୁ ଭୂତାନି ଭାଗବତୀ ଆତ୍ମନି ଏସବୁ ଭାଗବତ ସବୁ ଜୀବରେ ଭଗବାନଙ୍କୁ ସେମାନେ ଦର୍ଶନ କରନ୍ତି, ଇଏ ହେଉଛି ଶ୍ରେଷ୍ଠ ଭାଗବତ। ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ମଧ୍ୟ ଭଗବାନ ସେତା କହିଛନ୍ତି ଯେଉଁମାନେ ପଶ୍ୟତି ସର୍ବତ୍ର ସର୍ବଂ ଚ ମୟି ପଶ୍ୟତି ତସ୍ୟାହଂ ନ ପ୍ରଣଶ୍ୟାମି ସ ଚ ମେନ ପ୍ରଣଶ୍ୟାମି। ଯିଏ ଭଗବାନଙ୍କୁ ସବୁଠାରେ ଦର୍ଶନ କରନ୍ତି ସେମାନେ ହେଉଛନ୍ତି ସବୁଠାରୁ ଉନ୍ନତର ଭକ୍ତ, ସେଇଟା ମହାଭାଗବତ ବା ଉତ୍ତମ ଭକ୍ତ। ତେଣୁ ଚୈତନ୍ୟ ଚୈତାମୃତରେ ମହାପ୍ରଭୁ ମଧ୍ୟ ଏ ତିନି ଜଣଙ୍କ ସଂଜ୍ଞା ଦେଇଛନ୍ତି ଯେ ଶ୍ରଦ୍ଧା ଅନୁସାରେ ସେ କହିଛନ୍ତି, ଶ୍ରଦ୍ଧା ଅନୁସାରେ ତିନି ପ୍ରକାର ଭକ୍ତି କରିଛନ୍ତି। ଯେଉଁମାନଙ୍କର କୋମଳ ଶ୍ରଦ୍ଧା ଯେମିତି ନୂତନ ଭକ୍ତମାନେ ଯେଉଁ ଆସୁଛନ୍ତି ତାଙ୍କର ଭଗବାନଙ୍କ ପ୍ରତି କିଛି ଶ୍ରଦ୍ଧା ରହିଛି ଯେଉଁଥିପାଇଁ ସେମାନେ ଆସୁଛନ୍ତି ଏଠି, ତେଣୁ ତାଙ୍କର କୋମଳ ଶ୍ରଦ୍ଧା, ଯଦି ବିପରୀତ ପ୍ରତିକୂଳ ପରିସ୍ଥିତି ଆସିଲା ତାହେଲେ ସେ ଶ୍ରଦ୍ଧା ନଷ୍ଟ ହୋଇଯାଉଛି। ଭଗବାନ ପ୍ରତି ଯେଉଁ ବିଶ୍ୱାସ ରହିଛି ସେ ଶ୍ରଦ୍ଧାଟି ନଷ୍ଟ ହୋଇଯାଉଛି, ପ୍ରତିକୂଳ ପରିସ୍ଥିତି ଆସେ। ତେଣୁ ଇଏ ହେଉଛି କୋମଳ ଶ୍ରଦ୍ଧା। ତେଣୁ ଯାହାର କୋମଳ ଶ୍ରଦ୍ଧା ସିଏ ହେଉଛି, କିନ୍ତୁ ସେ ଶାସ୍ତ୍ର ଇତ୍ୟାଦି ବିଷୟରେ ଜାଣୁନାହାନ୍ତି, କୋମଳ ଶ୍ରଦ୍ଧା ବିଗିନିଂ ଷ୍ଟେଜ୍, ସେମାନେ ଶାସ୍ତ୍ର ଜ୍ଞାନ ଏସବୁ ଜିନିଷ ପାଇନାହାନ୍ତି। ତେଣୁ ସେମାନେ ହେଉଛନ୍ତି କନିଷ୍ଠ ଭକ୍ତ, କନିଷ୍ଠ ଅଧିକାରୀ। ଏବଂ ଯାହାର କୋମଳ ମାନେ ଶ୍ରଦ୍ଧା, ଦୃଢ଼ ଶ୍ରଦ୍ଧା, ଶ୍ରଦ୍ଧା ଦୃଢ଼ ହୋଇଗଲାଣି, କିନ୍ତୁ ଶାସ୍ତ୍ର ଯୁକ୍ତି ସେମାନେ କହିପାରିବେନି, ଶାସ୍ତ୍ରରୁ ଉଦ୍ଧାର କରିକି କହିପାରିବେ, ପ୍ରଶ୍ନ ଉତ୍ତର ଦେଇପାରିବେନି, ଏସବୁ ଜିନିଷ। ସେମାନେ ହେଉଛନ୍ତି ମଧ୍ୟମ ଅଧିକାରୀ। ଏବଂ ଉତ୍ତମ ଅଧିକାରୀ କେଉଁମାନେ? ଯେଉଁମାନଙ୍କର ଦୃଢ଼ ଶ୍ରଦ୍ଧା ଏବଂ ଶାସ୍ତ୍ର ଯୁକ୍ତି ସୁନିପୁଣ, ସେମାନେ ସବୁ ସମୟ ସବୁ ପ୍ରଶ୍ନର ଉତ୍ତର ଶାସ୍ତ୍ର ମାଧ୍ୟମରେ ଦେଇପାରିବେ, ଶାସ୍ତ୍ର ଯୁକ୍ତି ଦେଇକରି ସବୁ ଜିନିଷ ସେ ବୁଝେଇ ପାରିବେ। ସେମାନେ ହେଉଛନ୍ତି ଉତ୍ତମ ଅଧିକାରୀ, ସେମାନେ ହେଉଛନ୍ତି ସବୁଠୁ ଶ୍ରେଷ୍ଠ ଅଧିକାରୀ। ଚେତନ ଚର୍ତ୍ତାନ୍ତ ଏଇଟା ମନେ କରାଯାଇଛି। ପ୍ରାକୃତ ଭକ୍ତ, ହଁ ପ୍ରାକୃତ ଭକ୍ତ ହେଉଛି ସେଇଟା ଯେ ପ୍ରଥମ ସ୍ତରରେ ଅଛି, ସେ କେବଳ ଅର୍ଚ୍ଚା ବିଗ୍ରହକୁ ଆରାଧନା କରୁଛନ୍ତି, ଆଉ କିଛି ସେମାନେ ଜାଣୁନାହାନ୍ତି। ତାପରେ ତାର ଉର୍ଦ୍ଧ୍ୱ ହେଉଛନ୍ତି ଈଶ୍ୱରେଶୁ, ଈଶ୍ୱରେ ତଦ ଅଧିନେଶୁ, ଏ ମଧ୍ୟମ ଅଧିକାରୀ। ହଁ ପ୍ରାକୃତ ଯେଉଁ ଗୁଡ଼ାକ ସେ ହେଉଛି କନିଷ୍ଠ, ଆଉ ତାପରେ ଉପରକୁ ଆସୁଛନ୍ତି ମଧ୍ୟମ ଅଧିକାରୀ, ତା ଉପରେ ହେଉଛନ୍ତି ଉତ୍ତମ ଅଧିକାରୀ। ଉତ୍ତମ, ମଧ୍ୟମ ଏବଂ କନିଷ୍ଠ, ଏଇ ତିନି ପ୍ରକାର ଭକ୍ତ ରହୁଛନ୍ତି। ମଧ୍ୟମ ଅଧିକାରୀ ସ୍ତରକୁ ଆସିଲେ ସେମାନେ ଆଉ ପ୍ରାକୃତ ରହୁନାହାନ୍ତି, ସେମାନେ ଅପ୍ରାକୃତ ସ୍ତରକୁ ଯାଉଛନ୍ତି। ଯେମିତି ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦିଅନ୍ତି, ଯେମିତି ଗୋଟେ ରଡ୍, ଗୋଟେ ଲୁହା ରଡ୍ଟେ ଆମେ ଯଦି ନିଆଁରେ ପକାଇବା, ଆସ୍ତେ ଆସ୍ତେ ସେଇଟା ଲୁହା ରଡ୍ ହେଇଥିବ, କିନ୍ତୁ ଆସ୍ତେ ଆସ୍ତେ ଯେତେବେଳେ ଉତ୍ତପ୍ତ ହେବ, ଗରମ ହେଇଯିବ, ବହୁତ ଯେତେବେଳେ ଉତ୍ତପ୍ତ ହେଇଯିବ, ସେତେବେଳେ ସେ ଲୁହା ରଡ୍ ଭଳି ରହିବନି, ସେଇଟା ନିଆଁ ଭଳିଆ କାର୍ଯ୍ୟ କରିବ, ନିଆଁ ଭଳିଆ କାର୍ଯ୍ୟ କରିବ, ଯେଉଁଠି ଛୁଇଁଲେ ସେଇଟା ଅଗ୍ନି ଭଳି କାର୍ଯ୍ୟ କରିବ। ତେଣୁ ସେହିଭଳି ଭାବରେ ଯେତେବେଳେ ଜଣେ ନୂତନ ଭକ୍ତ ଭଗବାନଙ୍କ ସହିତ ଯୁକ୍ତ ହେଇକରି ଭଗବାନଙ୍କ ସେବାରେ ରହୁଛନ୍ତି, ଆସ୍ତେ ଆସ୍ତେ ସେମାନେ ମଧ୍ୟ, ଯେହେତୁ ଭଗବାନ ହେଉଛନ୍ତି ଅପ୍ରାକୃତ, ତେଣୁ ଭକ୍ତ ଯେତେବେଳେ ଭଗବାନଙ୍କ ସହିତ ସଂଯୁକ୍ତ ହେଉଛନ୍ତି, ସେତେବେଳେ ଆଉ ସେ ପ୍ରାକୃତ ସ୍ତରରେ ନହିଁକି ଅପ୍ରାକୃତ ସ୍ତରକୁ ଯାଉଛନ୍ତି। ତେଣୁକରି ଆମକୁ କୁହାଯାଇଛି ଗୁରୁଷୁ ନରମତି, ଗୁରୁକୁ ଆମେ ଭାବିବା ଯଦି ଆମ ଭଳିଆ ଚିନ୍ତା କରିବା, ଆମ ଭଳି ସିଏ ଗୁରୁ, ତାହେଲେ ସେଇଟା ନରମତି, ସେଇଟା ହେଉଛି ପାସଙ୍ଗ, ସେମାନେ ପାସଙ୍ଗ କହିବେ। କାରଣ ଗୁରୁ ହେଉଛନ୍ତି ଯେହେତୁ ଭଗବାନଙ୍କର ଶୁଦ୍ଧ ଭକ୍ତ, ସେମାନେ ଭଗବାନ ଭଳି ସାକ୍ଷାତ ଧରିତ୍ୱେନ ସମସ୍ତ ଶାସ୍ତ୍ର, ସିଏ ହେଉଛନ୍ତି ସାକ୍ଷାତ ଧର୍ମ, ସିଏ ଅପ୍ରାକୃତ ସ୍ତରରେ ଅଛନ୍ତି। ଆମେ ତାଙ୍କୁ ପ୍ରାକୃତ, ଆମେ ଯେଉଁ ପ୍ରାକୃତ ସ୍ତରରେ ଅଛେ, ଆମେ ତାଙ୍କୁ ଚିନ୍ତା କରିବାନି, ସିଏ ମଧ୍ୟ ପ୍ରାକୃତ ସ୍ତରରେ, ଆମେ ତାଙ୍କୁ ଅପ୍ରାକୃତ ସ୍ତରରେ ହିଁ କହିବୁ। ତେଣୁ ମଧ୍ୟମ ଅଧିକାରୀ ଯେଉଁ ସ୍ତରରେ ଆସୁଛନ୍ତି, ସେମାନେ ଅପ୍ରାକୃତ ସ୍ତର ପ୍ରାପ୍ତ ହେଉଛନ୍ତି, ଆଉ ଉତ୍ତମ ଅଧିକାରୀ ତ ସେ ଆଉ ତ ନିଶ୍ଚିତ ଅପ୍ରାକୃତ ସ୍ତର, ଯେଉଁଟା ଆମର କୁହାହେଉଛି ବ୍ରହ୍ମଭୂତ ପ୍ରସନ୍ନାତ୍ମା ନ ଶୋଚ ଦିନ କାଙ୍କେ, ଯେ ବ୍ରହ୍ମଭୂତ ସ୍ତରକୁ ସେମାନେ ଯାଉଛନ୍ତି। ମଧ୍ୟମ ଅଧିକାରୀମାନେ ନିଶ୍ଚିତ ବ୍ରହ୍ମଭୂତ ସ୍ତରକୁ ସେମାନେ ଯାଉଛନ୍ତି, ତାଙ୍କର ଆଉ ସୂଚନା ଆକାଂକ୍ଷା ଅଛି।